वासुदेवाय द्वितीयस्कंद अष्टमध्याय ब्रह्मणा चोदितो ब्रह्मणा चोदितो ब्रह्मान् गुणाख्यानेयगुणस्य च यस्मै यस्मै यथा प्राह नारदो देवदर्शनः नारदो देवदर्शनः
हरे कृष्ण ये भागवत श्लोक ये गोटे सुजोग आमको मिलूची मानते उच्चारण करने जीवा द्वारा भागवत श्लोक उच्चारण करते प्रथम किए गाँव कहीं जड़े भी मानते मानते वंचित होगा चिंता चिंता करेंगे ये श्लोक मो पाठे उच्चारण आज हो पार नहीं तो आज नई पार तो सात दिन भितर किए प्रतिदिन पढ़ु लसन मैंने ठीक अच्छे तथा आज कहीं ना कहूँ लसन जदि तेणु समस्ते आम यही श्लोक जमी समस्त उच्चारण करवा ठीक उच्चारण करवा प्रार्थना
करदर्शन
बर्तमान जन माछाजी पाठ करेंगे किए पाठ करेंगे जन हाथ टेक ना आम जहाँ कहू से पाठ करेंगे
ब्रह्मण ब्रह्मणाचोदित ब्रह्मन्
ब्रह्मणाचोदित ब्रह्मन्
गुणाख्याने गुणस्य च
गुणाख्याने गुणस्य च
तस्मै जस्मै यथा प्राह
जस्मै जस्मै यथा प्राह
नारदो देव दर्शना
नारदो देव दर्शना
ब्राह्मणाचोदित ब्रह्मन्
ब्राह्मणाचोदित ब्रह्मन्
गुणाख्याने अगुणस्य च
गुणाख्याने अगुणस्य च
जस्मै जस्मै तथा प्राह
जस्मै जस्मै तथा प्राह
नारद देव देवदर्शन
नारद देवदर्शन
हरे कृष्ण वर्तमान आम जड़े माताजी को अनुरोध कलु चारि जन मान के गुण कहले चारि गुण मान शतकड़ा चारिश गुण মানে মানে 400% এক্সপ্রেশন বলি পারলে তো মানে কহবার তাৎপর্য হচ্ছে যে বাস্তবরে যেতবে আমি এটি সমাগত হয়েছে ভাগবত অধ্যয়ন করিবা শ্রবণ করিবার সুযোগ নিয়েছে তেমন এটি কোনসি সময়ে আমি দেখিবা নেই যদি পাখের কি বসছন্তি যদি কি বা মানে নিদ্রা দেবীঙ্কর আশ্রয় নিয়েছন্তি তাঙ্কর পাখের থাকা কোনসি ভক্ত তাঙ্কু জাগ্রত করিবা তাঙ্কর কর্তব্য যদি এমতি হেউথায় তবে দেখবে জনে জনক পাখে বসছেন তা নিশ্চিত তাকে সাহায্য করবে তাকে উঠে দেওয়া এবং যদি কেউ বি গাও না কিংবা কহু না তাকে বি গাও তুমি কাই গাও না তুমি বি গাও পরস্পর পরস্পরকে উৎসাহিত করা প্রভুপাদ মহারাজ সমস্ত কহিছেন তেমন আমি সেইপা এই প্রয়াস কলু হরে কৃষ্ণ বর্তমান প্রভুকে অনুরোধ করা সে ভাগবত পাঠ করবে আমি সমস্তে শুনিবার চেষ্টা করা কেউ জনে বি চেষ্টা করা নেই যে আমি বঞ্চিত হয়ে যা প্রভু যা কৌন এবং প্রভু যা কুলে সমস্ত লক্ষ্য করবে সেতুর প্রশ্ন মধ্যে গোটে দুটি পচরা যাবে আমার পরস্পর ভিতরে আমি পচারিবা এবং তাকে মধ্যে যে মানে ধ্যানের সহ শুনে উত্তর দিয়ে এবং উত্তর দেওয়াটা মধ্যে বহু ভালো কথা তেমন কেউ অন্য মনস্ক হবে নি কহা তাৎপর্য হচ্ছে হরে কৃষ্ণ হরিব জয় জগন্নাথ
শ্রী ব্রহ্মাজী দ্বারা চোদিত উপদিষ্ট হয়ে ব্রাহ্মণ এ বিষ্ণু ব্রাহ্মণ এ বিজ্ঞ ব্রাহ্মণ গুণাখ্যানে দিব্য গুণ বর্ণনার অগুণস্য ভৌতিক গুণরহিত ভগবানকর চ এবং যস্মি যস্মি এবং যাহাকু যথা যেপরি প্রাহ বর্ণনা কলে নারদ শ্রী নারদ মুনি দেবদর্শন যাহাঙ্ক দর্শন দেবদর্শন তুল্য শুক্র অনুবাদ শিশুমাধ ভক্তি বেদান্ত স্বামী প্রভুপাদ মহারাজঙ্কর ইংরাজী এবং শিশুমাধ গৌরগোবিন্দ স্বামী মহারাজঙ্কর ওড়িয়ারে পরীক্ষিত মহারাজ শ্রী সুখদেব গোস্বামীকে পচারিলে নারদ মুনি কিপরি গুণশূন্য ভগবানঙ্কর দিব্য গুণাবলীর বর্ণনা কলে এবং কেউমানঙ্ক সম্বন্ধে সে তাহা কহিলে যেউমানে শ্রী নারদ মুনিঙ্ক ঠারু ভগবানঙ্ক কথা শুনিলে সেমানে মধ্য শ্রী ব্রহ্মাজীঙ্ক ঠারু শুনিথিবা ব্যক্তিমানঙ্ক সদৃশ ভাগ্যবান অটন্তি ভাবার্থে কুহাযাউছি যে শ্রী নারদ প্রত্যেক ভাবে শ্রী ব্রহ্মাজী ঠারু শিক্ষা গ্রহণ করছেন এবং শ্রী ব্রহ্মাজী প্রত্যেক ভাবে ভগবান ঠারু শিক্ষা পাইছেন সেইপাই শ্রী নারদ মুনি তাঁকর বিভিন্ন শিষ্যঙ্কু যে শিক্ষা দিয়েছেন তা ভগবান ঠারু মিলুথিবা শিক্ষা সদৃশ বৈদিক জ্ঞানকু বুঝিবার এহা হচ্ছে পন্থা এহা ভগবান ঠারু গুরু শিষ্য পরম্পরা ক্রমে আম পাখু আসে এবং এই অবরোহ পন্থায় এই দিব্য জ্ঞান পৃথিবীর বিচারিত হইয়াছে মানসিক কল্পনা বিলাসঙ্ক ঠারু এ বৈদজ্ঞান লাভ করিবার কেবেলে সুযোগ নাহিঁ সেইথিপাই শ্রী নারদ মুনি যেওয়াড়ে যাআন্তি সেয়াড়ে সে নিজকু ভগবানকর প্রতিনিধি রূপে উপস্থাপন করন্তি এবং তাঙ্কর আবির্ভাব ভগবানকর আবির্ভাব তুল্য অটে ঠিক সেইপরি যেউ গুরু শিষ্য পরম্পরা কড়াকড়ি ভাবে সে দিব্য জ্ঞান প্রাপ্তি বিধিকু অনুসরণ করে তাহা প্রামাণিক গুরুমানঙ্কর অটে সে উপযুক্ত প্রামাণিক গুরুমানঙ্কর প্রকাশ হচ্ছে এহা যে সেমানে যে শিক্ষা প্রদান করন্তি তাহা প্রথমে ভগবান প্রদান করিথিবা শিক্ষাটাকু ভিন্ন নুহে এবং এহা মধ্যে ভিন্ন হওয়া উচিত নুহে কিংবা পূর্বাচার্য মানঙ্কর শিক্ষাটাকু ভিন্ন নুহে পরবর্তী স্কন্ধ মানঙ্কর বর্ণনা করা যাব কিপরি শ্রী নারদ মুনি এ দিব্যজ্ঞান বিতরণ করেছেন এহা মধ্যে জানা যাব যে ভৌতিক সৃষ্টি পূর্বরু ভগবান ছিলে এবং সেইপাই তাঁকর নাম রূপ গুণ ইত্যাদি ভৌতিক গুণ সম্পন্ন নুহতি সে সব কোণ ভৌতিক গুণ প্রকাশ করতে না ତେଣୁ ଯେତେବେଳେ ଭଗବାନଙ୍କୁ ଅଗୁଣ ବା ନିର୍ଗୁଣ ବୋଲି କୁହାଯାଏ ସେତେବେଳେ ତାର ଅର୍ଥ ନୁହେଁ ଯେ ତାଙ୍କର କୌଣସି ଗୁଣ ନାହିଁ, କିନ୍ତୁ ତାଙ୍କର କୌଣସି ଭୌତିକ ଗୁଣ ନଥାଏ। ଅର୍ଥାତ୍ ବଦ୍ଧଜୀବମାନଙ୍କର ଯେପରି ସତ୍ତ୍ୱ ରଜ କିମ୍ବା ତମଗୁଣ ଥାଏ ସେପରି ଭଗବାନଙ୍କର ନଥାଏ। ସେ ସମସ୍ତ ଭୌତିକ ଧାରଣାରୁ ଉର୍ଦ୍ଧରେ ଥାନ୍ତି ଏବଂ ସେଥିପାଇଁ ତାଙ୍କୁ ଅଗୁଣ ବୋଲି କୁହାଯାଏ। ଆଜି ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ କଟକ କେନ୍ଦ୍ର ତରଫରୁ ଆମେ ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦଙ୍କୁ ଆମେ ହାର୍ଦ୍ଦିକ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛୁ। ଏବଂ ଆମର ଆଜି ସନ୍ଧ୍ୟାବେଳେ ଆଜିଠାରୁ 7 ଦିନ ଧରି ଭାଗବତ ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହେବ। ଆଉ ଆମର ପ୍ରବକ୍ତା ଆସି ଭକ୍ତିଗରୁ ନାରାୟଣ ସ୍ୱାମୀ ମହାରାଜ ସେ ମଧ୍ୟ ଆସି ଉପସ୍ଥିତ ହୋଇଯାଇଛନ୍ତି। ତେଣୁ ସନ୍ଧ୍ୟାବେଳେ ଆମର ଭାଗବତ ସପ୍ତାହ ନିୟମିତ ଭାବରେ ଚାଲିବ। ତେଣୁ ଆମର ଯେଉଁ ଧାରାବାହିକ ଭାବରେ ରବିବାର ସ୍ତରୀୟ କାର୍ଯ୍ୟକ୍ରମ ଚାଲିଛି ଭାଗବତ ସପ୍ତାହ ଭାଗବତ କାର୍ଯ୍ୟକ୍ରମ, ସେଥିରେ ଆମେ ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟ 1 ନମ୍ବର ଶ୍ଳୋକରେ ଆଜି ପଦାର୍ପଣ କରିଛେ। ଆଉ ପୂର୍ବରୁ ଯେଉଁ ସପ୍ତମ ଅଧ୍ୟାୟରେ ବ୍ରହ୍ମା ନାରଦଙ୍କର କଥୋପକଥନ 2-3 ଅଧ୍ୟାୟ ଧରିକିରି ଚାଲିଥିଲା। ନାରଦମାନେ ପ୍ରଶ୍ନ ପଚାରିଛନ୍ତି ବ୍ରହ୍ମାଙ୍କୁ କିଭଳି ଭୌତିକ ସୃଷ୍ଟି ହେଇଛି। ସାଧାରଣତଃ ଲୋକମାନେ ଭାବନ୍ତି ବ୍ରହ୍ମା ଯେହେତୁ ସୃଷ୍ଟିକର୍ତ୍ତା ତେଣୁ ସେ ହିଁ ଅନ୍ତିମ ସୃଷ୍ଟିକର୍ତ୍ତା, କିନ୍ତୁ ନାରଦମୁନିଙ୍କର ପ୍ରଶ୍ନର ଉତ୍ତରରେ ବ୍ରହ୍ମା ପ୍ରକୃତରେ ବର୍ତ୍ତମାନ ସବୁ କହିବେ ପ୍ରକୃତରେ ସିଏ ଅନ୍ତିମ ସୃଷ୍ଟିକର୍ତ୍ତା ନୁହନ୍ତି, ପ୍ରକୃତ ସୃଷ୍ଟି ଅନ୍ତିମ ସୃଷ୍ଟିକର୍ତ୍ତା ହେଉଛନ୍ତି ବିଷ୍ଣୁ। ତେଣୁ ସେସବୁ ବିଷୟ ଆଲୋଚନା କରାଯିବ। ତେବେ ଏଠାରେ ଅଷ୍ଟମ ଅଧ୍ୟାୟ ଆରମ୍ଭ ହେଉଛି, ଏ ଅଷ୍ଟମ ଅଧ୍ୟାୟ ହେଉଛି ପରୀକ୍ଷିତଙ୍କର ପ୍ରଶ୍ନ। ଏଇ ଆମେ ଦେଖିବା ଏଇ ଯେଉଁ ପ୍ରଶ୍ନ ଉତ୍ତରରେ ଏଇ ଶ୍ରୀମଦ୍ ଭାଗବତମ ସମସ୍ତ କିଛି 18,000 ଶ୍ଳୋକ ଯେଉଁ ରହିଛନ୍ତି ଏଇ ପ୍ରଶ୍ନ ଉତ୍ତର ମାଧ୍ୟମରେ କରାଯାଇଛି। ପ୍ରଶ୍ନ କରିଛନ୍ତି ପରୀକ୍ଷିତ ମହାରାଜ, ଉତ୍ତର ଦେଇଛନ୍ତି ଶୁକଦେବ ଗୋସ୍ୱାମୀ। ତେଣୁ ସେଇଭଳି ଭାବରେ ସେଇ ପରମ୍ପରାରେ ବର୍ତ୍ତମାନ ସବୁ ଚାଲି ଆସୁଛି। ଯେଉଁ ପରୀକ୍ଷିତ ମହାରାଜ 7 ଦିନ ଧରି ଯେଉଁ ରହିଥିଲା ତାଙ୍କର ସାପଗ୍ରସ୍ତ ହେଇଥିଲେ, 7 ଦିନ ଭିତରେ ସେ ଶରୀର ତ୍ୟାଗ କରିବେ। ତେଣୁ ସେ ପଚାରିଲେ ଯେ ପ୍ରକୃତରେ ମୋର ଯଦି ଯେତେବେଳେ 7 ଦିନ ଆୟୁଷ ଅଛି ତାହେଲେ ମୋର କର୍ତ୍ତବ୍ୟ କ'ଣ। ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଏ 2 ପ୍ରଶ୍ନ ପଚାରିଛନ୍ତି ଏବଂ ଦ୍ୱିତୀୟ ସ୍କନ୍ଧରୁ ଶୁକଦେବ ଗୋସ୍ୱାମୀ ତାର ସବୁ ଉତ୍ତର ଦେଇଛନ୍ତି। ପ୍ରଥମେ ମୋର କର୍ତ୍ତବ୍ୟ କ'ଣ, ଯେ ଅତ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମଙ୍ଗୁରୁମ୍ ପୁରୁଷସ୍ୟ କାର୍ଯ୍ୟ ମ୍ରିୟମାଣ ସେ ସର୍ବଥା। ମ୍ରିୟମାଣ ଆମେ ସମସ୍ତେ ମ୍ରିୟମାଣ, ମାନେ ଆମେ କେତେବେଳେ ମୃତ୍ୟୁ ମଧ୍ୟରେ ପଡ଼ିବା କେହି କହିପାରିବା ନାହିଁ, କିଛି ଗ୍ୟାରେଣ୍ଟି ନାହିଁ। କିନ୍ତୁ ପରୀକ୍ଷିତ ମହାରାଜଙ୍କର ଗ୍ୟାରେଣ୍ଟି ଥିଲା ଯେ ସେ 7 ଦିନ ବଞ୍ଚିପାରିବେ। ତେଣୁ ସିଏ ପ୍ରଶ୍ନ ପଚାରୁଛନ୍ତି ଯେ ଯେଉଁମାନେ ମ୍ରିୟମାଣ, ଯେଉଁମାନେ ମୃତ୍ୟୁମୁଖରେ ଆସନ୍ନ ମୃତ୍ୟୁମୁଖରେ ଅବସ୍ଥିତ ଅଛନ୍ତି, ତାଙ୍କର କର୍ତ୍ତବ୍ୟ କ'ଣ ଏବଂ ତାଙ୍କର କ'ଣ ଶୁଣିବା କଥା, କ'ଣ ଜପ କରିବା କଥା, କ'ଣ ଭଜନ କରିବା କଥା ଏବଂ ତାଙ୍କର ପ୍ରକୃତ ଜୀବନର କର୍ତ୍ତବ୍ୟ କ'ଣ ଏବଂ ତାର ବିପଦ ସବୁ ଜିନିଷ କ'ଣ। ଅର୍ଥାତ୍ କେଉଁଟା ଶୁଣିବା କଥା ନୁହଁ, କେଉଁଟା ଜପ କରିବା କଥା ନୁହଁ, କେଉଁଟା ଭଜନ କରିବା କଥା ନୁହଁ, କେଉଁଟା ତାଙ୍କ ଜୀବନର କର୍ତ୍ତବ୍ୟ ନୁହଁ, ଏଇସବୁ ଜିନିଷ ସବୁ ପ୍ରଶ୍ନ ପଚାରିଛନ୍ତି। ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଅନ୍ତିମ ଶ୍ଳୋକ 2 ଏ ପ୍ରଶ୍ନ ପଚାରିଛନ୍ତି ଏବଂ ଦ୍ୱିତୀୟ ସ୍କନ୍ଧରୁ ଶୁକଦେବ ଗୋସ୍ୱାମୀ ତାର ଉତ୍ତର ସବୁ ଦେଉଛନ୍ତି। ତେଣୁ ବର୍ତ୍ତମାନ ସେଇ ଯେଉଁ ପ୍ରଶ୍ନର ଉତ୍ତରରେ ଆସ୍ତେ ଆସ୍ତେ କ୍ରମାନ୍ୱୟରେ ବ୍ରହ୍ମା ନାରଦ ସମ୍ବାଦ ଆସିଛନ୍ତି। ନାରଦ ମୁନି ବ୍ରହ୍ମାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଏବଂ ବ୍ରହ୍ମା ତାଙ୍କର ସବୁ ଉତ୍ତର ଦେଇଛନ୍ତି। ବର୍ତ୍ତମାନ ଏଠାରେ ପୁଣି ଶୁକଦେବ ଗୋସ୍ୱାମୀଙ୍କର ଏବଂ ପରୀକ୍ଷିତ ମହାରାଜଙ୍କର କଥୋପକଥନକୁ ପୁଣି ଉଦ୍ଧାର କରାଯାଇଛି ଅଷ୍ଟମ ସ୍କନ୍ଧରେ ଅଷ୍ଟମ ଅଧ୍ୟାୟରେ। ତେଣୁ ଏ ପ୍ରଶ୍ନ ଉତ୍ତର ଚାଲିଛି। ଯାହା ଶୁକଦେବ ଗୋସ୍ୱାମୀ ପ୍ରଶ୍ନ କରିଥିଲେ, ଶୁକଦେବ ଗୋସ୍ୱାମୀ ଯେଉଁ ପରୀକ୍ଷିତ ମହାରାଜ ପ୍ରଶ୍ନର ଯେଉଁ ଉତ୍ତର ଦେଇଥିଲେ, ତାପରେ ପୁଣି ଯେତେବେଳେ କଳିକାଳ ଆରମ୍ଭ ହେଲା ସେ ସମୟରେ ସୌନକ ଆଦି ଋଷିମାନଙ୍କର ସହିତ 88,000 ଋଷିମାନଙ୍କ ସହିତ ସେ ସବୁ ସେଇ ପୁଣି ପ୍ରଶ୍ନ ପଚାରିଛନ୍ତି। ସେମାନେ ପ୍ରଶ୍ନ ପଚାରିଛନ୍ତି ସୌନକ ମୁନି ଏବଂ ତାର ଉତ୍ତର ଦେଇଛନ୍ତି ଶୁକ ଗୋସ୍ୱାମୀ। ତେଣୁ ବର୍ତ୍ତମାନ ଆମେ ଯେଉଁ ଭାଗବତ ପାଠ କରିବା, ଆମେ ପ୍ରଭୁ କହିଲେ ଆମେ ପ୍ରଶ୍ନ ପଚାରିବୁ, ଆପଣମାନେ ଉତ୍ତର ଦେବେ। ତେଣୁ ଏଇଭଳି ଭାବେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଏଇ ଭାଗବତମ ଚାଲିଛନ୍ତି। ଯାହା ହଉ, ଏଇ ଅଷ୍ଟମ ଅଧ୍ୟାୟରେ ଯେଉଁ ପରୀକ୍ଷିତ ମହାରାଜଙ୍କର ଅନେକ ପ୍ରଶ୍ନ ରହିଛି। ପ୍ରକୃତରେ ଆମର ଯେଉଁ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ଗବେଷଣା କରି ଚାଲୁଛନ୍ତି, ଯେ ତାଙ୍କର ଯେଉଁ ପ୍ରଶ୍ନ ଅଛି ସେ ପ୍ରଶ୍ନର ଉତ୍ତର ସେମାନେ ପାଇପାରୁନାହାନ୍ତି। ଯେ ମନୁଷ୍ୟ ଜୀବନର ପ୍ରକୃତ ଲକ୍ଷ୍ୟ କ'ଣ, ପ୍ରକୃତ ଆନନ୍ଦ କେମିତି ମିଳିବ, ପ୍ରକୃତ ଶାନ୍ତି କେମିତି ପାଇବେ, ସେଥିପାଇଁ ତାଙ୍କର ପ୍ରକୃତ ସୃଷ୍ଟିର ମୂଳ କାରଣ କ'ଣ, କିଭଳି ସୃଷ୍ଟି ହେଇଛି, ଏବଂ ଜୀବନର ଲକ୍ଷ୍ୟ କଣ, ଏଇସବୁ ଜିନିଷ ଯୋଉ ରହିଛି ପ୍ରଶ୍ନ ରହିଛି, ସେ ପ୍ରଶ୍ନର ସମାଧାନ ହେଇପାରି ନାହିଁ। ବୈଜ୍ଞାନିକ ମାନଙ୍କ ଅନ୍ତପକ୍ଷେ ବୈଜ୍ଞାନିକ ମାନଙ୍କ ଦ୍ଵାରା ସେ ପ୍ରଶ୍ନର ସମାଧାନ କରିପାରି ନାହାନ୍ତି, ଯୋଉଥିପାଇଁ କି ସେମାନେ ତାଙ୍କର ରିସର୍ଚ୍ଚ ଚାଲିଛି, ଗବେଷଣା ଚାଲିଛି। ସେମାନେ ଭାବୁଛନ୍ତି ହୁଏତ ଆଉ କିଛି କିଛି ନୂଆ ତଥ୍ୟ ବାହାର କରିଲା ପରେ ଆମେ ଜାଣିପାରିବା ପ୍ରକୃତ ସୃଷ୍ଟିର ରହସ୍ୟ କ'ଣ। କିନ୍ତୁ ଏ ସମସ୍ତ ପ୍ରଶ୍ନ, ଯେତେ ଯାହା ପ୍ରଶ୍ନ ଅଛି, ସବୁ ପ୍ରଶ୍ନର ଉତ୍ତର ଆମର ଭାଗବତ ମାନେ ରହିଛି। ଭାଗବତ ବେଦାନ୍ତ, ବେଦାନ୍ତ କହିଲେ ବେଦ ଅର୍ଥ ହେଉଛି ଜ୍ଞାନ ଏବଂ ଅନ୍ତ ହେଉଛି ଶେଷ। ଯେଉଁଠି ଜ୍ଞାନର ଶେଷ ତାକୁ ବେଦାନ୍ତ ବୋଲି କୁହାଯାଉଛି। ତେଣୁ ଏମିତି କିଛି ଜ୍ଞାନ ନାହିଁ ଯାହା ଆମର ବେଦାନ୍ତରେ ନାହିଁ। ତେଣୁ ସେଇ ବେଦାନ୍ତର ଆମେ ଯେଉଁ ପାଠ କଲେ ବେଦାନ୍ତ ପରିବୃହିତ ସର୍ବଭେଦ ଇତିହାସାନ ସାରମ ସାରମ ସମଦୂତ, ସମସ୍ତ ବେଦ ବେଦାନ୍ତର ସବୁକିଛି ସାର ଜିନିଷ ହିଁ ଭାଗବତ ରହିଛନ୍ତି। ତେଣୁ ସବୁ ପ୍ରଶ୍ନ, ଯାହାର ଯେକୌଣସି ପ୍ରଶ୍ନ ଥାଉ ନା କାହିଁକି, ସେ ପ୍ରଶ୍ନର ଉତ୍ତର ଆମେ ଭାଗବତରେ ପାଇବା। ଏବଂ ଆମ ପ୍ରଭୁପାଦ ମହାରାଜ ମଧ୍ୟ କୁହନ୍ତି ଆମେ ସମସ୍ତ କିଛି ପ୍ରଶ୍ନର ଉତ୍ତର ଆମ ଭଗବତ ଗୀତାରେ ମଧ୍ୟ ପାଇବା, କାରଣ ବେଦ ଭଗବତ ଗୀତା ହେଉଛି ସମସ୍ତ ବେଦର ସାର ଜିନିଷ। ସର୍ବୋପନିଷଦ ଭାବ ଦୁଗ୍ଧା ଗୋପାଳ ନନ୍ଦନ ପାଠ ବତ୍ସା ସୁଧି ଭକ୍ତା ଦୁଗ୍ଧମ ଗୀତା ମୃତ ମହତ, ଗୀତାର ଅର୍ଥ ବର୍ଣ୍ଣନା କରାଯାଇଛି। ସମସ୍ତ ଉପନିଷଦ ହେଉଛି ଯଦି ଗୋଟେ ଗାଈ ସହିତ ତୁଳନା କରାଯିବ ତାହେଲେ ସେ ଗାଈକୁ ଦୁହଁଛନ୍ତି ଆମର ଗୋପାଳ ନନ୍ଦନ ଯିଏକି ଭଗବାନ କୃଷ୍ଣ, ଏବଂ ସେ ଗାଈ ଦୁହିଁବା ପୂର୍ବରୁ ବର୍ଷା ଯିଏକି ଅର୍ଜୁନ ସେ ସବୁ ପ୍ରଶ୍ନ ପଚାରିଛନ୍ତି। ପ୍ରଶ୍ନ ପଚାରିବାରୁ ଭଗବାନ ଉତ୍ତର ସବୁ ଦେଇଛନ୍ତି। ଭଗବତ ଗୀତାରେ ଆପଣ ଦେଖିବେ ମୁଖ୍ୟ 16 ପ୍ରଶ୍ନ ରହିଛି, ଅନେକ ପ୍ରଶ୍ନ ପଚାରିଛନ୍ତି କିନ୍ତୁ ତା ଦେହରୁ ମୁଖ୍ୟ ହେଉଛି 16 ପ୍ରଶ୍ନ। ସେ ପ୍ରଶ୍ନର ଆନୁଷଙ୍ଗିକ ଭାବରେ ଆଉ କେତେ ପ୍ରଶ୍ନ ରହିଛି କିନ୍ତୁ ମୁଖ୍ୟ ହେଉଛି 16 ପ୍ରଶ୍ନ। ସେଇ ପ୍ରଶ୍ନର ଉତ୍ତରରେ ସମସ୍ତ ବେଦର ସାର ଜିନିଷ ଭଗବତ ଗୀତାରେ ଭଗବାନ ଦେଇଛନ୍ତି। ଏବଂ ସେଇ ଗୀତାର ଭଗବତ ପ୍ରଭୁପାଦ ମହାରାଜ କହନ୍ତି ଗୀତା ଯୋଉଠୁ ଶେଷ ହେଇଛନ୍ତି ଭାଗବତ ସେଇଠୁ ଆରମ୍ଭ ହେଇଛି। ଭଗବତ ଗୀତାର ଅନ୍ତିମରେ ଭଗବାନ କହୁଛନ୍ତି ଯେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣଂ ବ୍ରଜ, ଆମର ଭାଗବତ ମଧ୍ୟ ସେଇଠୁ ଆରମ୍ଭ କରିଛନ୍ତି। ଧର୍ମ ପ୍ରଜିତ କୈତବୋତ୍ର, ସମସ୍ତ କୈତବ ଧର୍ମକୁ ବାଦ ଦିଆଯାଇଛି। ତେଣୁ ପ୍ରକୃତ ଧର୍ମ ଏଇ ଭାଗବତ ମାନେ ବର୍ଣ୍ଣନା କରାଯାଇଛି। ତେଣୁ ଗୀତା ଏବଂ ଭାଗବତ ଏଇ ଦୁଇଟି ଯେଉଁ ଗ୍ରନ୍ଥ ରହିଛନ୍ତି, ଆମର ଶିଶୁମାନ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ ମହାରାଜ କହନ୍ତି ଯେ ବିଶ୍ୱ ଲାଇବ୍ରେରୀରୁ ବା ବିଶ୍ୱ ଲାଇବ୍ରେରୀରୁ ଯଦି ସମସ୍ତ ବହି ବା ଗ୍ରନ୍ଥ ସବୁ ନଷ୍ଟ ହେଇଯାଏ କିନ୍ତୁ ଭାଗବତ ଗ୍ରନ୍ଥଟି ଯଦି ରହିଛି ତାହେଲେ ବୁଝିବାକୁ ପଡିବ ଯେ ଆଉ କିଛି ନଷ୍ଟ ହେଇନାହିଁ। ଭାଗବତ ଗ୍ରନ୍ଥରେ ସମସ୍ତ ପ୍ରଶ୍ନର ଉତ୍ତର ଆମେ ପାଇପାରିବା, ସମସ୍ତ ଜ୍ଞାନ ରହିଛି। ତେଣୁ ଆମର ଏଠାରେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି ଯେ ରାଜ ଉଭାଚକ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି ଯେ ବ୍ରହ୍ମଣ ଚୋଦିତ ବ୍ରହ୍ମାଣ, ବ୍ରହ୍ମା ଯୋଉ ପ୍ରଶ୍ନ ଯୋଉ ପଚାରିଥିଲେ ନାରଦ ମୁନି ଯୋଉ ପ୍ରଶ୍ନ ସେ ପଚାରିଥିଲେ ସେ ଗୁଣାଖ୍ୟାନେ ଅଗୁଣାଶ୍ଚ, ପ୍ରକୃତ ସୃଷ୍ଟିକର୍ତ୍ତା କିଏ, ବିଭିନ୍ନ ପ୍ରକାର ନାରଦ ମୁନି ସବୁ ପ୍ରଶ୍ନ ପଚାରିଛନ୍ତି ଯେ ଭଗବାନଙ୍କ ବିଷୟରେ ସେ ପ୍ରଶ୍ନ ଅଗୁଣ। ଅଗୁଣ କହିଲେ ଏଠି ଆମର ପ୍ରଭୁପାଦ ମହାରାଜ ଆମ ଭାରତରେ କହୁଛନ୍ତି ଯେ ପ୍ରକୃତରେ ଅଗୁଣ ଅର୍ଥ ନୁହେଁ ଯେ ଗୁଣହୀନ, ତାଙ୍କର କିଛି ଗୁଣ ନାହିଁ, ଭଗବାନଙ୍କର ସବୁ କିଛି ଗୁଣ ଅଛି କିନ୍ତୁ ସେସବୁ ନିର୍ଗୁଣ ବୋଲି କୁହାଯାଉଛି। ନିର୍ଗୁଣ କିଭଳି ନା, ସାଧାରଣତଃ ଗୁଣ କହିଲେ ଭୌତିକ ଜଗତରେ 3 ଗୁଣ ରହିଛି, ସତ୍ୟ ରଜ ତମ 3 ଗୁଣ ରହିଛି, କିନ୍ତୁ ଭଗବାନ ଅଛନ୍ତି ଏ 3 ଗୁଣରୁ ଉର୍ଦ୍ଧ୍ୱରେ ତେଣୁ ତାଙ୍କୁ ନିର୍ଗୁଣ ବୋଲି କୁହାଯାଉଛି। ତେଣୁ ସିଏ ଭଗବାନ ଅଛନ୍ତି ଏ ସତ୍ୟ ରଜ ତମ 3 ଗୁଣ ଭିତରେ ନଥାନ୍ତି, ସେ ଅଛନ୍ତି 3 ଉର୍ଦ୍ଧ୍ୱରେ, ଯାହାକୁ ଶୁଦ୍ଧ ସତ୍ୟ ସ୍ତର ବୋଲି କୁହାଯାଉଛି। ତେଣୁ ଭଗବାନଙ୍କର ଯୋଉ ଗୁଣହୀନ ଅର୍ଥ ନୁହଁ ବା ଅଗୁଣ ଅର୍ଥ ନୁହଁ ଯେ ଭଗବାନଙ୍କ କୌଣସି ଗୁଣ ନାହିଁ, ଭଗବାନଙ୍କ ସମସ୍ତ ଅପ୍ରାକୃତ ଗୁଣ ସବୁ ରହିଛି। ଯେମିତି ଆମର ଉପନିଷଦ ବର୍ଣ୍ଣନା କରାଯାଇଛି ଯେ ଅପାଣି ପାଦ ଯବନ ଗ୍ରହିତା ପଶ୍ୟତି ଅଚକ୍ଷୁ ସ ଶୁଣନ୍ତି ଅପର୍ଣ୍ଣ ନ ଚତସ୍ୟ ଅସ୍ତି ବେହିତା ସ ବେଦ ପରମ ପୁରୁଷମ ଆହୁ ବୋଲି କୁହାଯାଉଛି। ମାନେ ଭଗବାନଙ୍କର ଯୋଉ କୁହାଯାଏ ଯେଉଁମାନେ ଭଗବାନଙ୍କୁ ନିର୍ବିକାର ବୋଲି କହନ୍ତି ବା ଭଗବାନଙ୍କର ନିର୍ଗୁଣ ବୋଲି କୁହନ୍ତି, ସାଧାରଣତଃ ଭଗବାନ ଆମର ପ୍ରଥମ ଭାଗବତର ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେ କଥା କୁହାଯାଇଛି। 11 ଶ୍ଳୋକରେ କୁହାଯାଇଛି ଯେ ବେଦନ୍ତି ତତ୍ତତ୍ ବିଦସ୍ତତ୍ୱମ ଯସ୍ ଜ୍ଞାନ ମଧ୍ୟମ ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ। ଯେଉଁମାନେ ତତ୍ତ୍ୱବିତ୍, ସେ ତତ୍ତ୍ୱବିତ୍ ହେଉଛନ୍ତି ବହୁତ ଦୁର୍ଲଭ ତତ୍ତ୍ୱବିତ୍। ଭଗବତ ଗୀତାର 7 ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ମନୁଷ୍ୟାଣ ସହସ୍ରେଷୁ କଶ୍ଚିତ୍ ଯତଦି ସିଦ୍ଧାଏ ଯତଦାମ ବି ସିଦ୍ଧାନାମ କଶ୍ଚିତ୍ ମାନ ବେତି ତତ୍ତ୍ୱ। ଖୁବ୍ କ୍ୱଚିତ୍ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି। ତେଣୁ ସେହିଭଳି ତତ୍ତ୍ୱବିତ୍ ମାନେ ଯୋଉ ଅଧ୍ୟ ଜ୍ଞାନ ତତ୍ତ୍ୱକୁ ବା ଭଗବତ ତତ୍ତ୍ୱକୁ 3 ଭାବରେ ବର୍ଣ୍ଣନା କରନ୍ତି, ଗୋଟେ ହେଉଛି କ'ଣ ନା ବ୍ରହ୍ମେତି, ବ୍ରହ୍ମ ବୋଲି କିଏ କହନ୍ତି, ଇଏ ହେଉଛନ୍ତି ଅନ୍ତିମ ସତ୍ୟ ହେଉଛନ୍ତି ବ୍ରହ୍ମ। କିଏ କହନ୍ତି ଅନ୍ତିମ ସତ୍ୟ ହେଉଛି ପରମାତ୍ମା, କିଏ କହୁଛନ୍ତି ଅନ୍ତିମ ସତ୍ୟ ହେଉଛି ଭଗବାନ। କିନ୍ତୁ ଏ ତିନୋଟି ଜିନିଷ ଏହାକୁ ନୁହେଁ, ଏ ତିନୋଟି ଜିନିଷ ଅଲଗା ଅଲଗା। ବ୍ରହ୍ମେତି ପରମାତ୍ମା ଇତି ଭଗବାନ ଇତି ସତ୍ୟ। ତେଣୁ ଯେଉଁମାନେ ବ୍ରହ୍ମ ବୋଲି ଅନ୍ତିମ ସତ୍ୟକୁ ବ୍ରହ୍ମ ବୋଲି କୁହନ୍ତି, ସେମାନଙ୍କ ମଧ୍ୟରେ ଭଗବାନଙ୍କର ପାଦ ନାହିଁ ବା ପାଣି ନାହିଁ ବା ହାତ ନାହିଁ, ଏସବୁ ନାହିଁ ବୋଲି କୁହନ୍ତି। କିନ୍ତୁ ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ଅପାଣିପାଦ ଜବନ ଗହିତା, ଭଗବାନଙ୍କର ଯଦିଓ ପାଣି ନାହିଁ ବା ହାତ ନାହିଁ କିନ୍ତୁ ସେ ସବୁକିଛି ଗ୍ରହଣ କରିପାରନ୍ତି। ଆପଣମାନେ ଜାଣିଥିବେ ଆମର ଆମେ ଗତକାଲି ଆମର ଜଗନ୍ନାଥ ପୁରୀ ଧାମରେ ସଂକୀର୍ତ୍ତନ କାର୍ଯ୍ୟକ୍ରମ କରିଥିଲେ। ସେ ପୁରୀ ଧାମରେ ଆପଣ ଗଲେ, ଭୁବନେଶ୍ୱର ପୁରୀ ଗଲେ ବାଟରେ ଗୋଟେ ଜାଗା ପଡ଼ିଛି ଯେଉଁଠି ଆମର ସେ ଯେଉଁ ଦାସ୍ୟାଗୌରୀ ଦାସ୍ୟାଗୌରୀଙ୍କର ଜନ୍ମସ୍ଥାନ ଅଛି, ସେ ବାଟରେ ପଡ଼ିବ, ଡାହାଣ ପଟେ ପଡ଼ିବ ଗଲାବେଳକୁ ତାଙ୍କର ଜନ୍ମସ୍ଥାନ ସେଠି ରହିଛି। ସେ ଦାସ୍ୟାଗୌରୀ ଜଣେ ଭକ୍ତ, ତେଣୁ ସିଏ ତାଙ୍କର ଗ୍ରାମର ଜଣେ ବ୍ରାହ୍ମଣ ଅଛନ୍ତି, ସିଏ ବହୁତ ନିଜ କୂଳର ସମ୍ପ୍ରଦାୟର ଅଛନ୍ତି ଦାସ୍ୟାଗୌରୀ। ତେଣୁ ସିଏ ଭଗବାନ ପାଖକୁ ନିଜେ ନ ଯାଇକିରି ସେ ତାଙ୍କର ଗ୍ରାମର ଯେ ଜଣେ ପୁରୋହିତ ଅଛନ୍ତି ବା ବ୍ରାହ୍ମଣ ଅଛନ୍ତି ତାଙ୍କ ହାତରେ ନଡ଼ିଆଟି ଦେଉଛନ୍ତି ଯେ ଭଗବାନଙ୍କୁ ଆପଣ ଅର୍ପଣ କରିବେ। କିନ୍ତୁ ସିଏ ଯେତେବେଳେ ଯାଇକିରି ଭଗବାନଙ୍କୁ ଜଗନ୍ନାଥଙ୍କୁ ଅର୍ପଣ କରୁଛନ୍ତି, ଦେଖିଲାବେଳକୁ ସମସ୍ତଙ୍କ ଆଖି ଆଗରେ ଦେଖୁଛନ୍ତି ଗୋଟେ ବିରାଟ ହାତ ଆସିକିରି ସେ ନଡ଼ିଆଟାକୁ ନେଇକି ଯାଉଛନ୍ତି। ତେଣୁ ଭଗବାନଙ୍କର ଯଦି ହାତ ନାହିଁ କିନ୍ତୁ ସେ ସବୁକିଛି ଗ୍ରହଣ କରିପାରନ୍ତି, ପାଣି ପାଦ ଜବନ ଗ୍ରହିତା, ତାଙ୍କର ପାଦ ନଥିଲେ ମଧ୍ୟ ସେ ଖୁବ୍ ଦ୍ରୁତ ଗତିରେ ଚାଲିପାରନ୍ତି, ଦୌଡ଼ି ପାରନ୍ତି। ତାଙ୍କ ସହିତ କେହି ତାଙ୍କ ସମକ୍ଷରେ ଦୌଡ଼ି ପାରିବେନି ବା ତାଙ୍କ ସହିତ କେହି ସମକ୍ଷ ହେଇପାରିବେନି ଦୌଡ଼ିବାରେ। ତେଣୁ ତାଙ୍କର ପାଦ ନଥିଲେ ମଧ୍ୟ ଆମେ ଦେଖିବା ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ, ତାଙ୍କର ପାଦ ନାହିଁ ବା ହାତ ନାହିଁ, ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ ଜଗନ୍ନାଥ ବଳଦେବ ସୁଭଦ୍ରାଙ୍କ ତତ୍ତ୍ୱକୁ ବୁଝିପାରନ୍ତି ନାହିଁ, ଲୋକମାନେ ବୁଝିପାରନ୍ତି ନାହିଁ। ଆମେ ଦେଖିଛୁ ବହୁତ ବ୍ରାହ୍ମଣ ମାନେ ଯାଇକି ଯେଉଁମାନେ ଆସନ୍ତି ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବା ପାଇଁ ତାଙ୍କୁ ସବୁ ନେଇ ଦେଖାନ୍ତି, ଇଏ କହନ୍ତି ଇଏ ହେଉଛନ୍ତି ବ୍ରହ୍ମା, ସିଏ ବିଷ୍ଣୁ, ସିଏ ମହେଶ୍ୱର, ଏଇଭଳି ଭାବରେ ଜଗନ୍ନାଥ ବଳଦେବ ସୁଭଦ୍ରାକୁ କୁହନ୍ତି ବା କିଏ କେଉଁଭଳି ଭାବରେ ତାଙ୍କୁ ସବୁ ଆଖ୍ୟାନ ଇଏ ହେଉଛନ୍ତି ବୁଦ୍ଧଙ୍କର ଅବତାର, ଏଭଳି ଭାବରେ ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ପ୍ରକାର ଜଗନ୍ନାଥକୁ ବର୍ଣ୍ଣନା କରନ୍ତି। କିନ୍ତୁ ପ୍ରକୃତରେ ତତ୍ତ୍ୱବିଦମାନେ କ'ଣ କହିଛନ୍ତି ସେଟା ଟିକେ ବୁଝିବାକୁ ପଡ଼ିବ। ମହାଜନ ଜନ ଗଥସ ପନ୍ଥା, ମହାଜନ ମାନେ ଯେଉଁ କଥା କହିଛନ୍ତି ସେଇଟା ହେଉଛି ପ୍ରକୃତ ପନ୍ଥା। ଯାହା ହେଉ, ଭଗବାନଙ୍କର ଗୁଣ ନାହିଁ ମାନେ ଭଗବାନ ହେଉଛନ୍ତି ସବୁକିଛି ଅପ୍ରାକୃତ ଗୁଣର ମାଲିକ, ସବୁକିଛି ଏ ଶୁଦ୍ଧ ସତ୍ୟ ଯେଉଁ ସ୍ତର ରହିଛି, ଏ ତିନୋଟି ଗୁଣର ଉର୍ଦ୍ଧ ସ୍ତର ଯେଉଁ ଶୁଦ୍ଧ ସତ୍ୟ ସ୍ତର, ସେଇ ଶୁଦ୍ଧ ସତ୍ୟ ସ୍ତରରେ ଭଗବାନ ରହିଛନ୍ତି, ତେଣୁ ଅଗୁଣସ୍ୟ ବୋଲି ତାକୁ କୁହାଯାଉଛି। ତେଣୁ ପରୀକ୍ଷିତ ମହାରାଜ କହିଲେ ବ୍ରହ୍ମଣା ଚତୁର୍ଥ ବ୍ରହ୍ମଣ ଗୁଣାଖ୍ୟାନେ ଅଗୁଣସ୍ୟ ଯଥା ପ୍ରାହ, କିନ୍ତୁ କଣ 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 କହିଲେ ସବୁ। ଏବଂ ନାରଦ ଦେବଦର୍ଶନ, ନାରଦ ହେଉଛନ୍ତି ନାରଦ ହେଉଛନ୍ତି ଭଗବାନଙ୍କ ପ୍ରତିନିଧି, ଦେବଦର୍ଶନ ଭଗବାନଙ୍କୁ ଦର୍ଶନ କଲେ ଯାହା ଭଗବାନଙ୍କର ପ୍ରତିନିଧିଙ୍କୁ ଦର୍ଶନ କଲେ ମଧ୍ୟ ସେଇଭଳି ଭାବରେ ଏଥିରେ ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ କଣ ଗୁରୁ ଯେଉଁଭଳି ଭାବରେ ଗୁରୁ ଯଥା ଦେବେ ତଥା ଗୁରୁ ଯେଉଁ କୁହାଯାଇଛି ଯେଉଁଭଳି ଭାବରେ ଗୁରୁ ଯେଉଁଭଳି ଭାବରେ ଭଗବାନ ଯେଉଁଭଳି ଭାବରେ ପୂଜନୀୟ ତାଙ୍କର ପ୍ରତିନିଧି ଗୁରୁ ମଧ୍ୟ ସେଭଳି ଭାବରେ ପୂଜନୀୟ କରୁଛି ଶ୍ଳୋକ ଯେଉଁଭାବରେ ଭଗବାନ ପୂଜନୀୟ ସେଭଳି ଗୁରୁଙ୍କୁ ମଧ୍ୟ ପୂଜା କରାଯିବ। ସାକ୍ଷା ଦାରିଦ୍ର୍ୟ ସମସ୍ତ ଶାସ୍ତ୍ରୀ ଉକ୍ତଭାବି କିନ୍ତୁ ପ୍ରଭୁ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ଗୁରୁ ଭଗବାନ ଆଉ ଗୁରୁଙ୍କ ଭିତରେ ତଫାତ ହେଉଛି କଣ ନା, ଭଗବାନ ହେଉଛନ୍ତି ବିଷୟ ବିଗ୍ରହ ଏବଂ ଗୁରୁଦେବ ହେଉଛନ୍ତି ଆଶ୍ରୟ ବିଗ୍ରହ, ଏତିକି ହେଉଛି ତଫାତ। ତେଣୁ ତାଙ୍କ ଭିତରେ ଅନ୍ୟ କୌଣସି ତଫାତ ନାହିଁ। ଯେମିତି ଆମେ ଦେଖୁଛେ ଭୌତିକ ଜଗତରେ ପିତା ପୁତ୍ର ଭିତରେ ତଫାତ ରହୁଛି ବା ମାତା ସନ୍ତାନ ଭିତରେ ତଫାତ ରହିଛି, ସ୍ୱାମୀ ସ୍ତ୍ରୀ ଭିତରେ ତଫାତ ରହିଛି, ଏଇ ହେଉଛି ଦ୍ୱନ୍ଦ୍ୱମୟ ଜଗତ, ଏଇଟା ରିଲେଟିଭ ୱାର୍ଲଡ। କିନ୍ତୁ ଭୌତିକ ଜଗତରେ ଯେଉଁ ଉର୍ଦ୍ଧ୍ୱ ଯେଉଁ ଜଗତ ରହିଛି ଚିତ୍ ଜଗତ, ତାକୁ ଆବସୋଲ୍ୟୁଟ୍ ୱାର୍ଲଡ ବୋଲି କୁହାଯାଉଛି, ଅଦ୍ୱୟ ଜଗତ, ସେଥିରେ କୌଣସି ତଫାତ ନଥାଏ। ଯେମିତି ଆମେ ଦେଖିବା ଉଦାହରଣ ସ୍ୱରୂପ ଆମେ କଥା କହୁଛେ ବା ଗୋଟେ ମନେକର ଗୋଟେ ଶବ୍ଦ ଗୋଟେ ବସ୍ତୁ ରହିଛି ତାର ମନେକର ଜଳ, ଆମେ ଜଳ ଗୋଟେ ବସ୍ତୁ ଏବଂ ଜଳ ଗୋଟେ ନାଁ ଦୁଇଟି ଜିନିଷ ରହିଛି, ଆ ଭିତରେ ଭେଦ ରହିଛି। କିନ୍ତୁ ଅପ୍ରାକୃତ ଜଗତରେ ବା ଚିତ୍ ଜଗତରେ ସେ କିଛି ଭେଦ ନାହିଁ, ଭଗବାନ ଏବଂ ଭଗବାନ ନାମ ଭିତରେ କିଛି ତଫାତ ନାହିଁ। ହରେ କୃଷ୍ଣ କୃଷ୍ଣ କୃଷ୍ଣ
हरे कृष्ण हरे कृष्ण 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 हरे 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 राम 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 हरे हरे
हरे कृष्ण हरे
हरे हरे राम हरे राम 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 हरे हरे
हरे कृष्ण हरे कृष्ण 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 हरे 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 राम हरे राम 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 हरे हरे।
तेणु ये जो महामंत्र आम कीर्तन करे ये भगवान नाम आम भाते भगवान और भगवान नाम भर तफात रही भगवान और भगवान नाम भितर कौन तफात ना तथापि गोटे तफात रही आचार्य मैंने से सब कही भगवान और भगवान नाम भितर जद तफात नहीं आम शास्त्र वर्णना कराम चिंता मणि कृष्ण चैतन्य रस विग्रह नित्य शुद्ध पूर्ण मुक्त अभिन्न नाम नामीन भगवान नाम हूँ चिंतामणि भगवान नाम जहाँ मन रहा रही चिंता रही पूरण हो नाम चिंतामणि कृष्ण एवं सी अच्छा चैतन्य पूरा से आम जमी चैतन्य आम चेतन रही नामक चैतन्य नामक चेतन रही सी अच्छा विग्रह नाम विग्रह रस विग्रह एवं सी अच्छा पूर्ण शुद्ध एवं सी नित्य एवं सी अच्छा मुक्त एवं भगवान और भगवान नाम भितर कौन तफात ना जदि यहाँ कह शास्त्र वर्णना कर आचार्य कहते कि तथा किसी तफात रही कौन से तफात ना से रूप गोस्वामी कही तफात जी जे भगवान जी करुणामय ना भगवान नाम आहरी अधिक
करुणामय
हनुमान जी हनुमान जी भगवान नाम नहीं कर देखिए आप रामेश्वरम गले जगह अच्छी धनुषकोटी बोली जगह टे अच्छे से लंप प्रदान कर लंका को लंप प्रदान कर किंतु भगवान का नाम नहीं कि से लंप प्रदान कर भगवान जो जाए निजे न जातु बंध कर तेनाली कहे कह शास्त्र शिशु गौरव गोस्वामी महाराज गोटे आठिक लिखिंट औदार्यमय विग्रह गौरांग माध्यम औदार्यमय कहुटी भगवान विषय रही गोटे ऐश्वर्य ऐश्वर्य रही गोटे माधुर्य औदार्य तीनो जिन रही भगवान जो कृष्ण आसू ऐश्वर्य प्रकाश कर द्वारकार मथुरारे सब ऐश्वर्य रही ऐश्वर्य और माधुर्य भर तफा कौन वृंदावन में माधुर्य रही ऐश्वर्य माधुर्य भर तफा कौन ऐश्वर्य भगवान जो ऐश्वर्य देखिए भावती ये भगवान अर्थात समस्त सब भग अर्थ हो समस्त किसी ऐश्वर्य ऐश्वर्य समग्र वीर्ज जश श्रेय ज्ञान वैराग्यम चाहिए सन्नाम भगवान समस्त जो छड़ा ऐश्वर्य रही समस्त संपद समस्त समस्त शक्ति समस्त ज्ञान समस्त वैराग्य समस्त दश और समस्त रूप सबकि सदैश्वर्य पूर्ण अच्छे भगवान तेणु मथुरा एवं द्वारकार जितने भगवान कृष्ण को समझे जो मैंने सहित रिलेटिव अच्छा जदुवंश वृष्णुवंश ये सब जो वंश मान अच्छा से कृष्ण को भगवान भी जानते तो ऐश्वर्य रही ऐश्वर्य भगवान कहे ऐश्वर्य जानते कि उद्धव भगवान ऐश्वर्य से जानते भगवान उद्धव भगवान प्रिय भागवत एकाश खंडे भगवान कहे न तथा आम प्रियतम आत्मजोनि न शंकर न संकर्षण न श्री नैवात्मा से तथा भगवान उद्धव भगवान प्रिय से भागवत एकाश खंडे भगवान कहते मोर न तथा आम प्रियतम मोर एत प्रियतम नुहत आत्मजोनि ना ना प्रथम हूँ न तथा प्रियतम आत्मजनी कह ब्रह्मा ब्रह्मा जदि पुत्र किसी कहते सी मोर एत पुत्र नुहत प्रिय नुहत ना शंकर 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 शिवजी जे कि जो गुण अवतार जो रही तम गुण से आसु सी भगवान कहते सी मोर एत प्रिय नुहत न संकर्षण संकर्षण जे कि ଭଗବାନଙ୍କର ବଳରାମଙ୍କର ଯୋଉ ବିସ୍ତାର ତାଙ୍କୁ ସଂକର୍ଷଣ କରୁଛନ୍ତି, ସିଏ ଭଗବାନ କହୁଛନ୍ତି ସିଏ ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି। କିନ୍ତୁ ଏମିତିକି ନୈବାତ୍ରୀ ମାନେ ଲକ୍ଷ୍ମୀ ମଧ୍ୟ ଭଗବାନଙ୍କ ଏତେ ପ୍ରିୟ ନୁହନ୍ତି, ବା ନୈବାତ୍ମା ଭଗବାନଙ୍କର ଆତ୍ମା ମଧ୍ୟ ତାଙ୍କ ଏତେ ପ୍ରିୟ ନୁହଁ ଯଥା ତମେ ଭଗବାନ। ତମେ ଯେଭଳି ମୋର ପ୍ରିୟ ଉଦ୍ଧବ, ତମେ ଯେଭଳି ମୋର ପ୍ରିୟ, ଏଭଳି ପ୍ରିୟ ଆମର କେହି ନାହାନ୍ତି। ଯଦି ଭଗବାନ କଥା କହୁଛନ୍ତି, କିନ୍ତୁ ପ୍ରକୃତରେ ଭଗବାନ ଉଦ୍ଧବ ମଧ୍ୟରେ ଆହୁରି ଅଧିକ ପ୍ରିୟ ଅଛନ୍ତି, ଯେମିତି ଆମର ଗୋପୀମାନେ କାହିଁକି ନା ଯେତେବେଳେ ଉଦ୍ଧବଙ୍କୁ ପଠେଇଛନ୍ତି, ବୃନ୍ଦାବନକୁ ପଠେଇଛନ୍ତି, ବୃନ୍ଦାବନରେ ଯଦି ଗୋପୀମାନଙ୍କର ଯୋଉ ଭଗବାନ ପ୍ରତି ଯୋଉ ପ୍ରେମ ଦେଖିକିରି ଉଦ୍ଧବ ନିଜେ କହିଛନ୍ତି ପ୍ରକୃତରେ ମୋର କିଛି ପ୍ରେମ ନାହିଁ ଭଗବାନ ପ୍ରତି। ସେ କହିଛନ୍ତି ଆଶା ମଧୁ ଚରଣ ରେଣ ଯୁଷାଙ୍ଗ ହଂସା ବୃନ୍ଦାବନେ କିମତି ଗୋମଲତୁ ସଦିନା ଯାଜସ୍ତର୍ଯ୍ୟ ସଦନା ପ୍ରଥଞ୍ଚ ହିତ୍ୱା ଭେଜୁ ମୁକୁନ୍ଦ ପଦଭୂର ଶ୍ରୁତିଭୂଭିମୋଜ୍ଞାନ। ସେ କହୁଛନ୍ତି ମୋର ଏଇଟା ଆଶା, ଆଶା ମୋର ଏଇଟା ରହୁଛି, ଆହୁ ଆଶା ଏ ଉପରେ ମୋର ଗୋଟେ ଆଶା ରହୁଛି। କଣ ନା ଚରଣ ରେଣ ଯୋଷାଙ୍ଗ ହଂସା, ଯୋଉ ଗୋପୀମାନଙ୍କର ଚରଣ ରେଣୁ ପ୍ରାପ୍ତ ହେବା ପାଇଁ ସେ ଚାହୁଁଛନ୍ତି। କାହିଁକି ନା ଗୋପୀମାନେ ଯେତେବେଳେ ଭଗବାନଙ୍କର ବିରହରେ ଆମେ ଏ କଥା ବିରହ ଯେତେବେଳେ କଥା ପଡୁଛି, ସେତେବେଳେ ପ୍ରକୃତରେ ଆଲାରନାଥ କଥା ପ୍ରଶ୍ନ ମନରେ ଆସୁଛି। ଆମର ଗତକାଲି ଆମେ ପୁରୀରେ ଜଗନ୍ନାଥ ଧାମଙ୍କ ଦର୍ଶନ କରିଥିଲେ, ଏଇ ତଥ୍ୟଟି ମୁଁ କହିବି, ମତେ ଟିକେ ମନେ ପକେଇ ଯଦି ନ ପକେଇ ନ କହିବି ମୁଁ କହିବି ସେଟା। ତେଣୁ ସେ କହୁଛନ୍ତି ଯେ ଗୋପୀମାନେ ଯେତେବେଳେ ଭଗବାନ ରାସସ୍ଥଳୀରେ ଯେତେବେଳେ ରାସ କରୁଥିଲେ, ତାପରେ ଯେତେବେଳେ ଅନ୍ତର୍ଦ୍ଧାନ ହେଇଯାଇଛନ୍ତି, ସେତେବେଳେ ଗୋପୀମାନେ ଖୋଜି ବୁଲୁଛନ୍ତି କୁଆଡେ ଗଲେ, କୃଷ୍ଣ କୁଆଡେ ଗଲେ। ତେଣୁ ସେ ଯେତେବେଳେ ଖୋଜି ବୁଲୁଛନ୍ତି, ସେଇ ସମୟରେ ଯେତେବେଳେ ବୃନ୍ଦାବନର ବିଭିନ୍ନ ବଣ ବା ଅରଣ୍ୟରେ ଯେତେବେଳେ ଚାଲୁଥିବେ ପାଦ ପକେଇକରି, ସେ ସମୟରେ ତାଙ୍କର ପାଦ ଧୂଳି ଯଦି ମୁଁ ପ୍ରାପ୍ତ ହେଇଛି, ଯଦି ମୁଁ ଗୋଟେ ଗୋମଲତା ଔଷଧ ଜନ୍ମ ଗୋଟେ ନିଅନ୍ତି ବୃନ୍ଦାବନରେ, ତାହେଲେ ସେଭଳି ଭାବରେ ଯଦି ତାଙ୍କର ପାଦପଦ୍ମର ରେଣୁ ଯଦି ପ୍ରାପ୍ତ ହୁଅନ୍ତି, ତାହେଲେ ମୋ ଜୀବନ ଧନ୍ୟ ହେଇଯାଆନ୍ତି। ତ ବର୍ତ୍ତମାନ ତ ଆପଣମାନେ ଯେଉଁମାନେ ଯିବେ ବୃନ୍ଦାବନ ପରିକ୍ରମା କରିବେ, ଦେଖିବେ ଗୋଟେ ଜାଗା ଅଛି ଉଦ୍ଧବ କିଆରୀ ବୋଲି ରହିଛି, ସେଠି ଉଦ୍ଧବକୁ କୁହାଯାଏ, ସେ ଉଦ୍ଧବ ସେଠି ଗୋମଲତା ହିସାବରେ ରହିଛନ୍ତି, ସେଠି ସେ ଭଗବାନ ତାଙ୍କର ମନସ୍କାମନା ପୂରଣ କରିଛନ୍ତି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଯେ ମଥୁରା ଏବଂ ଦ୍ୱାରକାରେ ଯୋଉ ଭଗବାନଙ୍କ ଯୋଉ ଐଶ୍ୱର୍ଯ୍ୟ ସବୁ ରହିଛି, ସେ ଐଶ୍ୱର୍ଯ୍ୟରେ ଭଗବାନଙ୍କୁ ସମସ୍ତେ ଐଶ୍ୱର୍ଯ୍ୟ ତାଙ୍କର ଐଶ୍ୱର୍ଯ୍ୟ ସେମାନେ ଜାଣିଛନ୍ତି। ଭଗବାନ ହେଉଛନ୍ତି ଏତେ ଐଶ୍ୱର୍ଯ୍ୟମୟ, ସେ ସବୁ ଜାଣିଛନ୍ତି, କିନ୍ତୁ ଭଗବାନଙ୍କ ମାଧୁର୍ଯ୍ୟଟା ସେମାନେ ଜାଣିପାରନ୍ତି ନାହିଁ। ତେଣୁ ମାଧୁର୍ଯ୍ୟ କଣ ନା, ଯେତେବେଳେ ବୃନ୍ଦାବନ ଦେଖିବା ଭଗବାନଙ୍କ ମାଧୁର୍ଯ୍ୟ ସବୁ ରହିଛି, ଭଗବାନ ଯେତେ ଐଶ୍ୱର୍ଯ୍ୟ ପ୍ରକାଶ କଲେ ମଧ୍ୟ ନନ୍ଦ ମହାରାଜ ବା କୃଷ୍ଣଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ, ବା ଯଶୋଦା ମହାରାଣୀ ସେ କୃଷ୍ଣଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ। ସେ ଜାଣନ୍ତି ଯେ କୃଷ୍ଣ ହେଉଛନ୍ତି ସବୁଠାରୁ ଦରକୁଳା, ସେଥିପାଇଁ ସନ୍ଧ୍ୟା ହେଇଗଲେ ତାଙ୍କୁ ଡର ଲାଗେ, ଏଭଳିଆ କୁହାଯାଏ। ଯଦିଓ ଭଗବାନ ହେଉଛନ୍ତି ଯମଙ୍କର ସାକ୍ଷାତ, ଯମଙ୍କର ମଧ୍ୟ ଭୟ ଉତ୍ପନ୍ନ କରନ୍ତି, କିନ୍ତୁ ଯଶୋଦା ମା ଭାବନ୍ତି ଯେ କୃଷ୍ଣ ହେଉଛନ୍ତି ଆମର ବହୁତ ଡରକୁଳା, ଟିକେ କଣ ଅସୁବିଧା ହେଲେ ବା ଗୋଟେ କଣ ଶବ୍ଦ ଶୁଭିଲେ ସେ ଧରିକି ପଳେଇ ଆସନ୍ତି। ଏଭଳି ଭାବରେ ଭଗବାନ ଯଦିଓ ବହୁତ ଐଶ୍ୱର୍ଯ୍ୟ ପ୍ରକାଶ କରିଛନ୍ତି ବୃନ୍ଦାବନରେ, କିନ୍ତୁ ମାଙ୍କୁ ଯେତେବେଳେ ଗୋଟେ ଥର ଆମେ ଦେଖିବା ଛୋଟ ପିଲାଦିନ ସାତ ଦିନ ଯେତେବେଳେ ସେ ରହିଛନ୍ତି, ସେତେବେଳେ ପୂତନ ରାକ୍ଷସୀ ଆସି ତାଙ୍କୁ ପୂତନ ରାକ୍ଷସୀ ଆସି ତାଙ୍କୁ ଯେତେବେଳେ ମାନେ ମାରିବା ପାଇଁ ବସିଛନ୍ତି, ସେ ସମୟରେ ସେ ତାଙ୍କର ଐଶ୍ୱର୍ଯ୍ୟ ଯଦି ତାଙ୍କର କୌଣସି ଐଶ୍ୱର୍ଯ୍ୟ ପ୍ରକାଶ କରିନାହାନ୍ତି, ସେ ମାଧୁର୍ଯ୍ୟରେ ସେ ତାଙ୍କୁ ହତ୍ୟା କରିଛନ୍ତି ବକିଙ୍କୁ ବା ଯୋଉ ପୁତନାକୁ ତାଙ୍କ ପ୍ରାଣ ନେଇଛନ୍ତି, କିନ୍ତୁ ତଥାପି ସେ ତାଙ୍କ ଯୋଉ ପ୍ରାଣ ନେଲେ ସେଇଟା ଗୋଟେ ଐଶ୍ୱର୍ଯ୍ୟ ପ୍ରକାଶ କରିଛନ୍ତି, କିନ୍ତୁ ହେଲେ ମଧ୍ୟ ସେ ଯଶୋଦା ବା ଅନ୍ୟାନ୍ୟ ଯୋଉ ଗୋପୀମାନେ ସେମାନେ ଜାଣିନାହାନ୍ତି ତାଙ୍କର ଐଶ୍ୱର୍ଯ୍ୟ, ସେ ଭାବୁଛନ୍ତି ଭଗବାନ ନାରାୟଣଙ୍କ କୃପାରୁ ଏସବୁ ଜିନିଷ ହେଇଗଲା। ତ ଯେତେବେଳେ ଭଗବାନ କୃଷ୍ଣ ମଧ୍ୟ ଯେତେବେଳେ ନିଜର ଐଶ୍ୱର୍ଯ୍ୟ ପ୍ରକାଶ କରିଛନ୍ତି, ଯେତେବେଳେ ଭଗବାନ ଯେତେବେଳେ ଥରେ ଗୋଟେ ମାଟି ଖାଇଦେଇଥିଲେ, ବ୍ରହ୍ମକୁଣ୍ଡ ଅଛି ସେ ଜାଗା ସ୍ଥାନ ଅଛି ବ୍ରହ୍ମକୁଣ୍ଡରେ, ସେ ସେତେବେଳେ ଯୋଉ ଟିକେ ମାଟି ଖାଇଥିଲେ, ସେଠି ତାଙ୍କ ମା ଯେତେବେଳେ କହିଛନ୍ତି ତମେ ତାହେଲେ ଯଦି ଖାଇନ ମାଟି ଖାଇନ ତାହେଲେ ତମେ ଦେଖାଅ ପାଟି ଦେଖାଅ, ସେ ପାଟି ଯେତେବେଳେ ଦେଖେଇଛନ୍ତି ସେତେବେଳେ ତାଙ୍କର ସମଗ୍ର ବିଶ୍ୱକୁ ଦେଖେଇଛନ୍ତି, ବିଶ୍ୱରୂପ ଦର୍ଶନ ଦେଖେଇଛନ୍ତି, ପାଟି ଭିତରେ ବିଶ୍ୱରୂପକୁ ଦେଖେଇଛନ୍ତି, କିନ୍ତୁ ତାକୁ ଦେଖି ମଧ୍ୟ ଦଶଟା ସେ ଭାବୁନାହାନ୍ତି ଇଏ ହେଉଛନ୍ତି ଭଗବାନ, ଇଏ ହେଉଛି ତଫା ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଭିତରେ ହେଉଛନ୍ତି ତଫା। ଏବଂ ମହାପ୍ରଭୁ ଯୋଉ ଆସିଛନ୍ତି, ଚୈତନ୍ୟ ମହାପ୍ରଭୁ ଆସିଛନ୍ତି, ସେ ଔଦାର୍ଯ୍ୟମୟ ଲୀଳା, ତାଙ୍କର ମାଧୁର୍ଯ୍ୟଠାରୁ ଆହୁରି ଉଦାର ଲୀଳା ସେ ଦେଖିଛନ୍ତି। ଔଦାର୍ଯ୍ୟମୟ ଲୀଳା କଣ, ଆମର ମହାରାଜ କହନ୍ତି ଶ୍ରୀ ଶ୍ରୀମଦ ଗୌରବ ସେ ମହାରାଜ ଯେ ରୂପ ଗୋସ୍ୱାମୀଙ୍କର ଏ କଥାକୁ ଉଦ୍ଧାର କରି ସେ କହିଛନ୍ତି ଯେ ଭଗବାନ ଏବଂ ଭଗବାନଙ୍କ ନାମ ଭିତରେ କିଛି ତଫାତ ନାହିଁ, କିନ୍ତୁ ଭଗବାନଙ୍କ ନାମରେ ଭଗବାନ ନାମ ଭଗବାନଙ୍କଠାରୁ ଅଧିକ ଶକ୍ତିଶାଳୀ, ରୂପ ଗୋସ୍ୱାମୀ ସେ କଥା କହୁଛନ୍ତି। ସେ ଭଗବାନ କୃଷ୍ଣ ଏବଂ ଗୌରାଙ୍ଗ ମହାପ୍ରଭୁ ଯଦିଓ ତାଙ୍କ ଭିତରେ କୌଣସି ତଫାତ ନାହିଁ, କିନ୍ତୁ ଗୌରାଙ୍ଗ ମହାପ୍ରଭୁ ହେଉଛନ୍ତି ଅତ୍ୟନ୍ତ କୃପାମୟ। କେମିତି ଆମେ ଦେଖିବା ଭଗବତ ଗୀତାରେ ଭଗବାନ କହିଛନ୍ତି, କୃଷ୍ଣ କହିଛନ୍ତି ଅନ୍ତିମରେ ଯେ ଏସବୁ ଜ୍ଞାନକୁ ମାନେ ଇଦଂ ତେ ନା ତପସ୍କାୟ ନା ଭକ୍ତାୟ କଦାଚନ ନଚ ଆଶ୍ରୁଷ୍ୟ ବାଚଂ ନଚ ମାଙ୍କୁ ଅଭ୍ୟସ୍ୟ। ଭଗବାନ ସମସ୍ତଙ୍କୁ ଭଗବତ ଗୀତାରେ ଜ୍ଞାନ ଦେବା ପାଇଁ ମନା କରିଛନ୍ତି। ଯେଉଁମାନେ ବିଶେଷ ଭାବରେ ଯେଉଁମାନେ ଦ୍ୱେଷ କରୁଛନ୍ତି ଭଗବାନଙ୍କୁ, ଈର୍ଷା କରୁଛନ୍ତି, ବା ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି, ଯେଉଁମାନେ ଅଳ୍ପ ତପସ୍ୟାକାରୀ, ଏମାନଙ୍କୁ ଭଗବତ ଗୀତାର ଜ୍ଞାନ ଦେବାକୁ ଭଗବାନ ମନା କରିଛନ୍ତି। କିନ୍ତୁ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି, ଆଉ କୌଣସି ବାଛ ବିଚାର ନ କରିନାହାନ୍ତି। ସେ କହୁଛନ୍ତି ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହିଁ ତାର ଏଇ ଦେଶ। ତେଣୁ ଭଗବାନ ମହାପ୍ରଭୁ କହୁଛନ୍ତି ସିଏ ଆଉ କୌଣସି ବାଛ ବିଚାର କରିନାହାନ୍ତି। ଉତ୍ତମ ଅଧମ କିଛୁ ନା ବାଛିଲ ଯାଚିଏ ଦିଲକ କୋଳ, କହେ ପ୍ରେମାନନ୍ଦ ଏମାନ ଗୌରାଙ୍ଗ ହୃଦୟ ଧରିବା ଭୁଲ। ଭଜ ଗୌରଙ୍ଗ କହ ଗୌରଙ୍ଗ ଲହ ଗୌରଙ୍ଗ ନାମରେ ହେ ଜନ ଗୌରଙ୍ଗ ଭଜେ ସେ ହେ ଆମର ପ୍ରାଣରେ। ଭଜ ଗୌରଙ୍ଗ କହ ଗୌରଙ୍ଗ ଲହ ଗୌରଙ୍ଗ ନାମରେ ହେ ଜନ ଗୌରଙ୍ଗ ଭଜେ ସେ ହେ ଆମର ପ୍ରାଣରେ। ଭଜ ଗୌରଙ୍ଗ କହ ଗୌରଙ୍ଗ ଲହ ଗୌରଙ୍ଗ ନାମରେ ହେ ଜନ ଗୌରଙ୍ଗ ଭଜେ ସେ ହେ ଆମର ପ୍ରାଣରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ
ମହାପ୍ରଭୁ କୌଣସି ବାଛ ବିଚାର କରିନାହାନ୍ତି, ଇଏ ପାପି ଲୋକ ବା ଇଏ ଯୋଉ କୌଣସି ତାଙ୍କର ତପସ୍ୟା ନାହିଁ, ଏସବୁ ଜିନିଷ କୌଣସି ବାଛ ବିଚାର କରିନାହାନ୍ତି, ସମସ୍ତଙ୍କୁ ମହାମନ୍ତ୍ର ପ୍ରଦାନ କରିଛନ୍ତି। ତେଣୁ ଇଏ ହେଉଛି ଅଦାର୍ଯ୍ୟମୟ ଲୀଳା। ଭଗବାନ କୃଷ୍ଣଙ୍କ ଠାରୁ ଆହୁରି ଅଦାର୍ଯ୍ୟମୟ ବା ଆହୁରି କରୁଣା ପ୍ରକାଶ କରିଛନ୍ତି ଚୈତନ୍ୟ ମହାପ୍ରଭୁ, ଯେଉଁଥିପାଇଁ କି ରୂପ ଗୋସ୍ୱାମୀ ତାଙ୍କୁ ପ୍ରାର୍ଥନା କରିଛନ୍ତି ଯେ ନମ ମହାବଦା ନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟେ କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମ୍ନେ ଗୌରୀ କୃଷ୍ଣ ନମ। ତେଣୁ ଏଭଳି ଭାବରେ ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଏବଂ ଔଦାର୍ଯ୍ୟ ତିନୋଟି ଜିନିଷ ରହିଛି। ତେଣୁ ଯାହା ହଉ ଯେ ଭଗବାନଙ୍କର ଏଇ ଯୋଉ ନିର୍ଗୁଣସ୍ୟ କହିଲେ ଭଗବାନଙ୍କର ଗୁଣ ନାହିଁ, ମାନେ ଅର୍ଥ ନୁହଁ ଯେ ପ୍ରକୃତରେ ଗୁଣହୀନ ଭଗବାନ, ଭଗବାନଙ୍କର ସବୁ ଗୁଣ ହଉଛି ଅପ୍ରାକୃତ ଗୁଣ। ତେଣୁ ଏଇସବୁ ଯୋଉ କଥା ରହିଛି ଆମେ ଗୋଟିଏ କଥା କହିକିରି ଆମର କଥାକୁ ବିଶ୍ରାମ ଦେବା, ପ୍ରଭୁ ଆସିଲେଣି କିଛି କହିବେ, ଆମର ରାମଙ୍କୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ରହିଛି। ତେଣୁ ଆମେ ଗତକାଲି ପୁରୀରେ ଯୋଉ କଲେ ଜଗନ୍ନାଥ ଧାମ ଯୋଉ ରହିଛି, ଜଗନ୍ନାଥ ଧାମରେ ଆମର ନାମ ସଂକୀର୍ତ୍ତନ କରାଗଲା, ସେଇଠି ହାରାହାରି 20 କିଲୋମିଟର ଦୂରକୁ ଅଛି ଆମର ଆଲାରନାଥ ଅଛନ୍ତି। ଆଲାରନାଥରେ ଆମର ଇସ୍କନ ତରଫରୁ ବହୁତ କାର୍ଯ୍ୟକ୍ରମ ସେଠି କରାହେଇଛି, ସେଠି ଯୋଉ ଭୋଗ ମଣ୍ଡପ କରାହେଇଛି ଏବଂ ସେଠି ଗୋଟେ ମେନ୍ ଏଣ୍ଟ୍ରାନ୍ସରେ ଗୋଟେ ଗେଟ୍ କରାହେଇଛି। ଏସବୁ ଆଲାରନାଥ ବିଷୟରେ ଯୋଉ ଆମେ କହିବା, ଯେତେବେଳେ ଆମର ମାଧବାନନ୍ଦ ପ୍ରଭୁ ସେ ଗୋଟେ ଆର୍ଟିକଲ ବାହାର କରିଛନ୍ତି କୃଷ୍ଣ କର୍ଣ୍ଣାମୃତ ଯୋଉ ଆମର ବହିଟି ଅଛି, ସେଥିରେ ସେ କହିଛନ୍ତି ଯେତେବେଳେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ ସେ ଆସିଥିଲେ, ଯେତେବେଳେ ପୁରୀକି ଆସିଥିଲେ ଏବଂ ପୁରୀରୁ ସେ ଆଲାରନାଥ ଯାଇଛନ୍ତି, ସେଠି ଆପଣ ଦେଖିବେ ଆଲାରନାଥ ଯେଉଁମାନେ ଯିବେ ଦେଖିବେ ମହାପ୍ରଭୁଙ୍କର ଯୋଉ ରହିଛି ଗୋଟେ ପଥର ରହିଛି, ସେ ପଥର ତରଳି ଯାଇଛି, ମହାପ୍ରଭୁଙ୍କର ପୁରା ଶରୀର ଚିହ୍ନ ରହିଛି ସେ ଆଲାରନାଥ। ତେଣୁ ସେ ଯୋଉ ଔଦାର୍ଯ୍ୟମୟ ଯୋଉ ଲୀଳା ସବୁ ରହିଛି ମହାପ୍ରଭୁଙ୍କର, ସେ ଲୀଳା ବିଷୟରେ ଆମେ ଏଇ ପ୍ରସଙ୍ଗ ଆସୁଛନ୍ତି। ତେଣୁ ଏ ପ୍ରସଙ୍ଗ କାହିଁକି ଆସୁଛି ନା, ଯେତେବେଳେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ ଯେତେବେଳେ ଗଲେ ଆଲାରନାଥ ଗଲେ, ସେଠି ସେ ଆଲାରନାଥ ବିଗ୍ରହ ଦର୍ଶନ କରିକିରି ସେ ସେଇ ଏ କଥା ସବୁ ତାଙ୍କର ହାରମୋନିଷ୍ଟ ଇତ୍ୟାଦି ମ୍ୟାଗାଜିନ୍ରେ ସେ ସବୁ ପ୍ରକାଶ ପାଇଛି ଏବଂ ତାଙ୍କର ସେଠି ନିକଟରେ ଗୋଟେ ମଠ କରିଛନ୍ତି, ଯେଉଁ ମଠରେ କି ରହିଛନ୍ତି ସେ ସବୁ ବିଗ୍ରହ ସବୁ ରହିଛନ୍ତି। ତେଣୁ ସେଠି ସେ ପ୍ରସଙ୍ଗ କରିଛନ୍ତି, ଯେତେବେଳେ ଆମେ ରାସଲୀଳାରେ ଯେତେବେଳେ ଭଗବାନ ଗୋପୀମାନଙ୍କ ସହିତ ସବୁ ଲୀଳା କରିଛନ୍ତି, ରାସ କରୁଥିଲେ, ସେ ସମୟରେ ଯେତେବେଳେ ଭଗବାନ ଅନ୍ତର୍ଧ୍ୟାନ ହେଇଯାଇଛନ୍ତି, ସେହି ସମୟରେ ଗୋପୀମାନେ ଅନ୍ୱେଷଣ ଯାଉଛନ୍ତି ଭଗବାନ କେଉଁଠି ରହିଛନ୍ତି, ଅନ୍ୱେଷଣ କରୁଛନ୍ତି କେଉଁଠି କୁଆଡ଼େ ଗଲେ। ଏବଂ ସେହି ସମୟରେ ଭଗବାନ କ'ଣ କରିଛନ୍ତି ନା, ଗୋପୀମାନଙ୍କ ପାଖରେ ନିଜକୁ ନିଜର ଐଶ୍ୱର୍ଯ୍ୟ ପ୍ରକାଶ କରିବା ପାଇଁ ନିଜ ଚତୁର୍ବାହୁରେ ପ୍ରକାଶ କରିଛନ୍ତି, ଶଙ୍କଚକ୍ର ଗଦାପତ୍ର ମଧ୍ୟ ନାରାୟଣ ରୂପରେ ପ୍ରକାଶ ହେଇଛନ୍ତି। କିନ୍ତୁ ଗୋପୀମାନେ ସେ ନାରାୟଣ ରୂପ ଦେଖିକି ମଧ୍ୟ ତାଙ୍କ ପ୍ରତି ସେମାନେ ଆକୃଷ୍ଟ ହେଉନାହାନ୍ତି,
ସେ ତାଙ୍କୁ ପ୍ରଣାମ କରିକି ସେ ଚାଲିଯାଇଛନ୍ତି ଖୁସୁଛନ୍ତି କୋଉଠି କୃଷ୍ଣ ରହିଲେ। ତେଣୁ ଏଇ ଯୋଉ ସ୍ଥାନ ବୃନ୍ଦାବନରେ ସେ ସ୍ଥାନ ଅଛି, ତେଣୁ ସେଇଭଳି ଭାବରେ ସେଇ ସ୍ଥାନ ସେଇଭଳି ଭାବରେ ଆମର ଯୋଉ ଏଇ ଯୋଉ ଅଲାରନାଥ, ସେ ଅଲାରନାଥ ମଧ୍ୟ ସେଇଠି ଭଗବାନ କୃଷ୍ଣ ସେଠି ଚାରି ଚତୁର୍ଭୁଜରେ ମାନେ ଚାରି ହାତରେ ସେଠି ପ୍ରକାଶ ହେଇଛନ୍ତି। ତେଣୁ ଯୋଉ ଗୋପୀମାନେ ଯେତେବେଳେ ଭଗବାନଙ୍କର ଅନ୍ୱେଷଣରେ ଭଗବାନ ଖୋଜି ବୁଲୁଥିଲେ ଏବଂ ନାରାୟଣଙ୍କୁ ପାଇକି ମଧ୍ୟ ସେ ତାଙ୍କୁ କେବଳ ପ୍ରଣାମ କରି ଚାଲି ଯାଇଥିଲେ, କିନ୍ତୁ ଯେତେବେଳେ ଗୌରାଙ୍ଗ ମହାପୁର ଆସିଲେ ଅଲାରନାଥରେ ଯେତେବେଳେ ଦେଖିଲେ ଏଇ ଅଲାରନାଥଙ୍କୁ ଦେଖିଲେ ଅଲାରନାଥ ବିଗ୍ରହ ଦେଖିଲେ ସେତେବେଳେ ତାଙ୍କର ସେଇ ଭାବ ପ୍ରକାଶ ଭଗବାନଙ୍କର ରାଧାରାଣୀଙ୍କ ଭାବ ନେଇ ଗୌରାଙ୍ଗ ମହାପୁର ଆସିଛନ୍ତି। ତେଣୁ ସେଇ ଅଲାରନାଥକୁ ଦେଖିକି ତାଙ୍କର ସେଇ ଭାବ ସେଠି ପ୍ରକାଶ ହେଇଛି, ଯେଉଁଥିପାଇଁ କି ଆମେ ଦେଖିବା ଜଗନ୍ନାଥ ମନ୍ଦିରରେ ଭଗବାନ ଯେତେବେଳେ ମହାପ୍ରଭୁ ଦର୍ଶନ କରୁଥିଲେ ଜଗନ୍ନାଥଙ୍କୁ, ସେତେବେଳେ ସେ ଯୋଉ ବରଡକୁମ ପଛପଟ ରହିକିରି ସେ ଯୋଉ କାନ୍ଥ ଅଛି ସେ କାନ୍ଥରେ ଯୋଉ ଆଙ୍ଗୁଠି ତିନୋଟି ଆଙ୍ଗୁଳ ଚିହ୍ନ ରହିଛି ଏବଂ ତାଙ୍କ ପାଦର ଯୋଉଠି ଠିଆ ହେଇଥିଲେ ସେ ପାଦ ପଦ୍ମ ରହିଛି, ପାଦର ଚିହ୍ନ ରହିଛି। ଯୋଉ ପାଦ ପଦ୍ମ ଗୋଟେ ପାଖରେ ଯୋଉ ମନ୍ଦିର ଅଛି ସେଠି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପାଦ ପଦ୍ମ ବିଗ୍ରହ ବୋଲି ଲେଖା ହେଇକି ରଖାହେଇଛି ସେଠି, ଆପଣ ଗଲେ ଦେଖିବେ ଜଗନ୍ନାଥ ମନ୍ଦିର ରହିଛି। କିନ୍ତୁ ଏଠି ଯେତେବେଳେ ଅଲାରନାଥରେ ସେ ଦେଖିଲେ ଅଲାରନାଥକୁ ଦର୍ଶନ କଲେ ସେତେବେଳେ ସେ ଯୋଉ ଯୋଉ ପଥରରେ ଶୋଇପଡ଼ିଲେ ସେ ପୁରା ଶରୀର ତାଙ୍କ ଛାପ ରହିଛି, ତେଣୁ ସିଏ ଯୋଉ ଆନନ୍ଦ ଅନୁଭବ କରୁଥିଲେ ଜଗନ୍ନାଥ ମନ୍ଦିରରେ ତାଠୁ ଶହେ ଗୁଣ ହଜାର ଗୁଣ ଅଧିକ ଆନନ୍ଦ ବା ପ୍ରେମ ଅନୁଭବ କଲେ ସେ ଅଲାରନାଥରେ। ତେଣୁ ଇଏ ବିସ୍ତାର ପ୍ରସଙ୍ଗ ରହିଛି, ଆମେ କେତେବେଳେ ସେ ବିଷୟରେ ଆସିଲେ ଆଲୋଚନା କରିବା ବିସ୍ତାର ଭାବରେ। ତେଣୁ ଇଏ ହେଉଛି ଯୋଉ ମାଧୁର୍ଯ୍ୟ ଐଶ୍ୱର୍ଯ୍ୟ ଏବଂ ଐଶ୍ୱର୍ଯ୍ୟ ଏ ତିନୋଟି ବିଭିନ୍ନ ପ୍ରକାର ପ୍ରକାଶ ରହିଛି ଭଗବାନଙ୍କର। କିନ୍ତୁ ଏଠି ଯୋଉ ପ୍ରଶ୍ନ ଆମେ ଯୋଉ ପଚାରୁଛନ୍ତି ହରିକୃତ ମହାରାଜ ପଚାରୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ ଯେ ଏଇ ଯୋଉ ସେ ପ୍ରଶ୍ନ ପଚାରିଲେ ସେ କିଭଳି ଭାବରେ ନାରଦମୁନି ସେସବୁ ପ୍ରଶ୍ନ ଯୋଉ ପଚାରିଥିଲେ ବ୍ରହ୍ମା କିଭଳି ଭାବରେ ଉତ୍ତର ଦେଲେ, ଏଇ ପ୍ରସଙ୍ଗରେ ଆମର ପ୍ରଭୁପାଦ ମହାରାଜ ଏଠି ଗୋଟେ କଥା କହୁଛନ୍ତି ଯେ ଯୋଉ ନାରଦମୁନି ବ୍ରହ୍ମାଙ୍କ ଠାରୁ ଯୋଉ ଜ୍ଞାନ ପ୍ରାପ୍ତ ହେଇଥିଲେ ବା ବ୍ରହ୍ମା ଭଗବାନଙ୍କର ଯୋଉ ଜ୍ଞାନ ପ୍ରାପ୍ତ ହେଇଥିଲେ ସେଇ ଜ୍ଞାନ ଆମର ଏଇ ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛି। ଏଇଟା ହେଉଛି ଅନୁମୋଦିତ ପରମ୍ପରା ବୋଲି କେମିତି ଜାଣିବା ନା ସେଇ ଯୋଉ ଜ୍ଞାନ ପ୍ରଥମେ ଭଗବାନ ଦେଇଛନ୍ତି ଯୋଉ ଜ୍ଞାନ ବ୍ରହ୍ମାଙ୍କୁ ଦେଇଛନ୍ତି ସେଇ ଜ୍ଞାନ ବର୍ତ୍ତମାନ ଆମେ ଗୁରୁ ଶିଷ୍ୟ ପରମ୍ପରାରେ ସେଇ ଜ୍ଞାନ ହିଁ ପ୍ରାପ୍ତ ହେଉଛି। ତେଣୁ ପ୍ରଭୁପାଦ ମହାରାଜ ଆଗକୁ ଗୋଟେ ଉଦାହରଣ ଦିଅନ୍ତି, ଯେମିତି ଆମେ ଦେଖିବା ପୋଷ୍ଟ ବକ୍ସ, ପୋଷ୍ଟ ବକ୍ସ ଯୋଉ ରହିଛି ଆମେ ଗୋଟେ ଚିଠି ଲେଖିକି ଗୋଟେ ଜାଗାକୁ ଚିଠି ପଠେଇବାର ଅଛି ସେ ଚିଠିଟିକୁ ଏଠି ପୋଷ୍ଟ ବକ୍ସରେ ପକେଇଦେଲେ ସେ ଯୋଉ ଜାଗାକୁ ଯିବାର ଅଛି ସେ ଯାଇ ପହଞ୍ଚିବ, କିନ୍ତୁ ସବୁ ପୋଷ୍ଟ ବକ୍ସ ଅନୁମୋଦିତ ନୁହଁ। ଆମେ ଯେକୌଣସି ଗୋଟେ ଜଣଙ୍କ ଘରେ ଗୋଟେ ବକ୍ସ ଲଗିଛି ତାହେଲେ ପକେଇଦେଲେ ଯେ ସେ ଯାଇ ଆମର ପ୍ରକୃତ ସ୍ଥାନରେ ପହଞ୍ଚିବ ତା ନୁହଁ, ତେଣୁ ସେଭଳି ଭାବରେ ଅନୁମୋଦିତ ଜିନିଷ ରହିଛି। ତେଣୁ ଅନୁମୋଦିତ ଏବଂ ଅଣ ଅନୁମୋଦିତ ଭିତରେ ତଫାତଟାକୁ ଆମକୁ ବୁଝିବାକୁ ପଡିବ। ଅନୁମୋଦିତ ସମ୍ପ୍ରଦାୟ କହିଲେ କଣ ନା ଯୋଉ ଜ୍ଞାନ ଭଗବାନ କୋଟି କୋଟି ବର୍ଷ ତଳେ ବ୍ରହ୍ମାଙ୍କୁ ଦେଇଥିଲେ ସେଇ ଜ୍ଞାନ ଆମେ ବର୍ତ୍ତମାନ ପ୍ରାପ୍ତ ହେଉଛେ। ତେଣୁ ସେଥିରେ ଗୁରୁ ଶିଷ୍ୟ ପରମ୍ପରାରେ ଯୋଉ ଶିଷ୍ୟ ଗୁରୁଙ୍କ ଠାରୁ ଯାହା ଶ୍ରବଣ କରିଛନ୍ତି ସେଇ ଜିନିଷଟା ସେ ପ୍ରକାଶ କରନ୍ତି, ସେ ତାଙ୍କ ମନକୁ କିଛି ତା ଦେହରେ ମିଶାନ୍ତିନି ବା ସେଥିରୁ କିଛି ମାଇନସ୍ କରନ୍ତିନି, ଏସବୁ କରନ୍ତିନି, ଯାହା ଯେଉଁଭଳି ଭାବରେ ଶୁଣିଥିଲେ ସେଭଳି ଭାବରେ ସେ କୀର୍ତ୍ତନ କରିବେ। ତେଣୁ ଇଏ ହେଉଛି ଅନୁମୋଦିତ ପନ୍ଥା। ତେଣୁ ବ୍ରହ୍ମା ନାରଦ ଆମର ଏଇ ପନ୍ଥାକୁ ଆମର ଏଇ ଯୋଉ ସମ୍ପ୍ରଦାୟ ଆକୁ କୁହାଯାଉଛି ବ୍ରହ୍ମ ମାଧୁର ଗୌଡ଼ ସମ୍ପ୍ରଦାୟ, ଯାହା ଭଗବାନ ବ୍ରହ୍ମାଙ୍କୁ ଜ୍ଞାନ ଦେଲେ ଆମର ଆ ପର ଅଧ୍ୟାୟ ଯୋଉ ନବମ ଅଧ୍ୟାୟରେ ସେ ଭଗବାନଙ୍କର ସେ ଜ୍ଞାନଟା ଆସିବ, ଚତୁଶ୍ଳୋକୀ ଭାଗବତ ଚାରୋଟି ଶ୍ଳୋକରେ ଭଗବାନ ସେ ଜ୍ଞାନକୁ ସମସ୍ତ ବେଦର ସାର ଜିନିଷ ବା ସମ୍ପୂର୍ଣ୍ଣ ଜ୍ଞାନ ଚାରୋଟି ଶ୍ଳୋକରେ ବ୍ରହ୍ମାଙ୍କୁ ଦେଇଛନ୍ତି, ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ଏଇ ଚାରୋଟି ଶ୍ଳୋକରେ ସେମିତି ବର୍ଣ୍ଣନା କରାଯିବ, ଏଭଳି ଚତୁଶ୍ଳୋକୀ ଭାଗବତକୁ ନେଇକିରି ଆମର 18,000 ଶ୍ଳୋକ ସବୁ ଆସୁଛନ୍ତି ବିସ୍ତାର କରାଯାଇଛି। ତେଣୁ ସେଭଳି ଭାବରେ ବ୍ରହ୍ମା ଯୋଉ ଜ୍ଞାନ ପ୍ରାପ୍ତ ହେଇଥିଲେ ବ୍ରହ୍ମା ସେଇ ଜ୍ଞାନ ନାରଦମୁନି ଦେଉଛନ୍ତି ଏବଂ ସେଇ ଜ୍ଞାନ ଆମେ ବର୍ତ୍ତମାନ ଗୁରୁ ଶିଷ୍ୟ ପରମ୍ପରାରେ ପ୍ରଭୁପାଦ ମହାରାଜ ସେ ଜ୍ଞାନ ଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଦ୍ୱାଦଶ ପରମ୍ପରାରେ ଆସୁଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମହାରାଜ। ତେଣୁ ଏଇ ଭାବରେ ଆମର ସେଇ ଜ୍ଞାନ ଗୁରୁ ଶିଷ୍ୟ ପରମ୍ପରାରେ ହିଁ ଆସୁଛି, ତେଣୁ ଇଏ ହେଉଛି ଅନୁମୋଦିତ ପନ୍ଥା ବୋଲି କୁହାଯାଉଛି। ଏବଂ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି, ପଦପୁରାଣରେ ବର୍ଣ୍ଣନା କରାଯାଇଛି, ଅଥବା କଳୁ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ରସନକା ବୈଷ୍ଣବ ପ୍ରତିପାବନ, ଚାରୋଟି ସମ୍ପ୍ରଦାୟ କଳିଯୁଗରେ ଅନୁମୋଦିତ ସମ୍ପ୍ରଦାୟ। ସେ ହେଉଛି କଣ କଣ ନା ଶ୍ରୀ ବା ଯୋଉ ଲକ୍ଷ୍ମୀ ଦେବୀ ଯୋଉ ଜ୍ଞାନ ପ୍ରାପ୍ତ ହେଇଥିଲେ ଭଗବାନ ଠାରୁ ସେ ତାଙ୍କର ଗୋଟେ ଗୁରୁ ଶିଷ୍ୟ ପରମ୍ପରା କରିଛନ୍ତି, ସେ ହେଉଛି ଶ୍ରୀ ସମ୍ପ୍ରଦାୟ, ଯାହାକୁ ବର୍ତ୍ତମାନ କଳିଯୁଗରେ ତାର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ। ସେଭଳି ବ୍ରହ୍ମା ବ୍ରହ୍ମ ସମ୍ପ୍ରଦାୟ ଆମେ ବ୍ରହ୍ମଣ ଆଚରିତ ବୋଲି ଯୋଉ କୁହାଯାଉଛି, ବ୍ରହ୍ମା ଯୋଉ ଜ୍ଞାନ ପ୍ରାପ୍ତ ହେଇଥିଲେ ଭଗବାନ ଠାରୁ, ସେ ଜ୍ଞାନ ଆମେ ବର୍ତ୍ତମାନ ସେଇ ଏଇ ପରମ୍ପରାରେ ଆମେ ଆସୁଛେ, ବ୍ରହ୍ମ ମାଧ୍ୟ ଗୌଡ ସମ୍ପ୍ରଦାୟ ପରମ୍ପରାରେ ଆସୁ, ଯୋଉ ସମ୍ପ୍ରଦାୟରେ କି ଚୈତନ୍ୟ ମହାପ୍ରଭୁ ଆସି ସେ ଯୋଉ ଚାରୋଟି ସମ୍ପ୍ରଦାୟ କିଛି କିଛି ତଫାତ ରହିଛି ସେ ସମ୍ପ୍ରଦାୟକୁ ଐକ୍ୟ କରିଛନ୍ତି, ଉତ୍କଳେ ପୁରୁଷୋତ୍ତମ ବୋଲି ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି। ସେ ସମସ୍ତ ଚାରି ସମ୍ପ୍ରଦାୟର କିଛି କିଛି ଯୋଉ ରହିଛି ତଫାତ ରହିଛି ବା ଡିଫରେନ୍ସ ରହିଛି ଓପିନିଅନ ବା ଫିଲୋସଫିରେ କିଛି କିଛି ଅଲଗା ଅଲଗା ରହିଛି ସିଦ୍ଧାନ୍ତ, ସେ ସମସ୍ତ ସିଦ୍ଧାନ୍ତକୁ ସେ ଐକ୍ୟ କରିଛନ୍ତି, ତେଣୁ ଉତ୍କଳେ ପୁରୁଷୋତ୍ତମ ବୋଲି କୁହାଯାଉଛି। ଅର୍ଥାତ୍ ମହାପ୍ରଭୁ ଆସି ସେ ଚାରି ସମ୍ପ୍ରଦାୟକୁ ଐକ୍ୟ କରିଛନ୍ତି, ଏକ କରିଦେଇଛନ୍ତି, ଯାହାକି ଅଚିନ୍ତ ଭେଦାଭେଦ ତତ୍ତ୍ୱ। ତେଣୁ ଏହି ପରମ୍ପରାରେ ଆମେ ପ୍ରକୃତ ଯୋଉ ଜ୍ଞାନ ଭଗବାନ ପ୍ରଥମେ ବ୍ରହ୍ମାଙ୍କୁ ଦେଇଥିଲେ ସେଇ ଜ୍ଞାନ ଆମେ ବର୍ତ୍ତମାନ ପ୍ରାପ୍ତ ହେଉଛି, ସେ ହେଉଛି ଅନୁମୋଦିତ ପରମ୍ପରା। ଯଦି ଆମେ ସେଥିପାଇଁ ଭଗବତ ଗୀତାର ଚତୁର୍ଥରେ ଭଗବାନ କହିଛନ୍ତି ଯେ ଏଇ ଯୋଉ ଭଗବତ ଗୀତାର ଜ୍ଞାନ ଭଗବାନ ଦେଇଛନ୍ତି, ପ୍ରଥମେ ସୂର୍ଯ୍ୟ ଦେବତା ବିଭୀଷଣଙ୍କୁ ଦେଇଛନ୍ତି, ଇମାନ ବିଭୀଷତ ଯୋଗଂ ତତ୍ତ୍ୱବାନ ଅହମ୍ ବିଭୀଷଣ ମନରେ ପ୍ରାଣ ମନରେ ଖୁଆ କରିବି ଏବଂ ପରମ୍ପରା ପ୍ରାପ୍ତ ଏବଂ ରାଜସ୍ୱ ହେତୁ ସକାଳ ନେହ ମାତା ଯୋଗ ନଷ୍ଟ ପରନ୍ତ। ନଷ୍ଟ କେମିତି ହେଉଛି ନା, ଯଦି ଆମେ ଯାହା ଶୁଣିଛେ ବୃଦ୍ଧଙ୍କ ଠାରୁ ଯଦି ଆମେ କିଛି ନିଜର ଜ୍ଞାନ ଗାରିମା ଦେଖିବା ପାଇଁ କିଛି ତା ଦେହରେ ମିଶେଇଦେଲେ, ଆମେ ଗୋଟେ ଉଦାହରଣ ଦେବା ସେଥିପାଇଁ କେମିତି ନଷ୍ଟ ହେଉଛି। ଆମେ ଯୋଉ କହିଲେ କଳିଯୁଗର ଯୋଉ ଯୁଗଧର୍ମ ବା କଳିଯୁଗର ଯୋଉ ଅନୁମୋଦ ତାରକ ବ୍ରହ୍ମ ମନ୍ତ୍ର, ସେ ହେଉଛି ମହାମନ୍ତ୍ର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ ରାମ ରାମ, ଇଏ ହେଉଛି ଅନୁମୋଦିତ ମନ୍ତ୍ର ଏବଂ ଇଏ କଳି ସନ୍ତରଣୀ ଉପନିଷଦରେ ରହିଛି ଏବଂ ଅନ୍ୟାନ୍ୟ ଶାସ୍ତ୍ର ମାନଙ୍କ ମଧ୍ୟ ରହିଛି। ଏବଂ ସେଥିରେ କୁହାଯାଇଛି ଇତି ଷୋଡ଼ଶକମ୍ ନାମମ୍ କଳି କର୍ମଶ ନାଶନ ନାତ୍ର ପରତର ପ୍ରାୟ ସର୍ବ ବେଦେଶୁ ବିଶ୍ୱତେ। ଏଇ ଷୋଳଟି ନାମ ହେଉଛି ଯେ ସମସ୍ତ କଳିର ଯୋଉ ଦୋଷ ରହିଛି ସେସବୁ ଦୋଷକୁ ନଷ୍ଟ କରିବ ଏବଂ ଆମେ ସମସ୍ତ ବେଦ ଯଦି ପାଠ କରିବା ଆଠର ଉନ୍ନତର ଉପାୟ ନାହିଁ। କିନ୍ତୁ ବର୍ତ୍ତମାନ ଦେଖିବା ଆମେ କାହାକୁ ଇଏ ହେଉଛନ୍ତି ନାମାଚାର୍ଯ୍ୟ ଏସବୁ କୁହାଯାଉଛି, କିନ୍ତୁ ସେ ଯୋଉ ନାମ ଦେଉଛନ୍ତି କ'ଣ କ'ଣ ନା ଅଲଗା ଅଲଗା, ହରେ କୃଷ୍ଣ ହରେ ରାମ ଭଗ ନିତାୟ ରାଧେଶ୍ୟାମ, ଏଭଳି ଭାବେ ବିଭିନ୍ନ ପ୍ରକାର ନାମ ସବୁ ଆସୁଛି। କିନ୍ତୁ ଇଏ ସେମାନେ କହୁଛନ୍ତି ଇଏ ହେଉଛନ୍ତି ନାମାଚାର୍ଯ୍ୟ, ଇଏ ଗୋଟେ ନୂଆ ନାମ ଦେଇଛନ୍ତି। କିନ୍ତୁ ଆମର ହେଉଛି କ'ଣ ନା, ଯାହା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛି, ସେଇଠି ସେଇଟାକୁ ଆମେ ଗ୍ରହଣ କରିବା। ଯଦି ଆମେ ଅନ୍ୟ କିଛି ଗ୍ରହଣ କରିବା ତାହେଲେ ସେଇଠି ସକାଳ ନେବ ନଷ୍ଟ କରନ୍ତ, ସେଇଠି ସେଇଟା ନଷ୍ଟ ହେଇଗଲା ବି ବୁଝିବାକୁ ପଡିବ। ତେଣୁ ଇଏ ହେଉଛି ଅନୁମୋଦିତ ଏବଂ ଅଣ ଅନୁମୋଦିତ ଭିତରେ ତଫାତ ହେଉଛି ଏତେ। ତେଣୁ ଏ କଥା ଆମେ ଏଇ ଶ୍ଳୋକରେ ଜାଣିବାକୁ ଚାହୁଁଛେ ଯେ ପ୍ରକୃତରେ ପ୍ରଭୁପାଦ ମହାରାଜ ସେ କଥା କହୁଛନ୍ତି, ଯାହା ଗୁରୁ ଶିଷ୍ୟ ପରମ୍ପରାରେ ଆମେ ଶୁଣୁଛେ ସେଇଟାକୁ ହିଁ ଆମେ ବର୍ଣ୍ଣନା କରିବା। ଆମେ ତାଦୃ କିଛି ଇଏ କରିବା ନାହିଁ, ଏଇଟା କିଛି ଭୁଲ ହେଇଥାଇପାରେ ବା ଏଇଟା ଠିକ ହେଇନି, ଏଇଟା ଆମେ କଥା ମିଶେଇକିରି ଆଧିରେ ଆଉ ଗୋଟେ ଜିନିଷ କହୁଛେ, ନୂଆ ଜିନିଷ ଆମେ ଗୋଟେ କହୁଛୁ, ନୂଆ ତତ୍ତ୍ୱ ଦେଉଛୁ, ଏଇସବୁ ଜିନିଷ ଏଇଟା ପ୍ରକୃତରେ ଅନୁମୋଦିତ ପନ୍ଥା ନୁହଁ। ଜୟ ଶ୍ରୀମନ୍ ଭାଗବତମ କି ଜୟ ଶ୍ରୀ ଗୋପାଳ ଜୟ ଶ୍ରୀ ବୁଦ୍ଧି ଆନନ୍ଦ ଗୋଟି ଭାଗବତମାନ
ହରେ କୃଷ୍ଣ। ଯେ ଆମେ ମାନେ ପ୍ରଥମେ କହିବାକୁ ଥିଲେ ପ୍ରଭୁ ଭାଗବତ ପାଠ କରିବେ ଆମେ ଶୁଣିବା, ଶ୍ରବଣ କୀର୍ତ୍ତନ, ତେଣୁ ଶ୍ରବଣଟା କେତେବେଳେ ଶବ୍ଦ ଉଚ୍ଚାରଣ ପରେ ଶ୍ରବଣ ହୁଏ, ତେଣୁ ପ୍ରଭୁପାଦ ମହାରାଜ ସେ ଗୁରୁତ୍ୱ କହିଛନ୍ତି, ପ୍ରହ୍ଲାଦ ମହାରାଜ କହିଛନ୍ତି ଯେ ଶ୍ରବଣ ଆମର ଶ୍ରୀ ଗୁରୁବିଷ୍ଣ ଗୁରୁମାନ ସମ୍ପର୍କରେ ଗୋଟେ ସ୍ମରଣ ଆସୁଛି, ଏଠି ଶ୍ରୀପାଦ ଅଦ୍ୱତାଚାର୍ଯ୍ୟ ପ୍ରଶ୍ନ ଅଛନ୍ତି ଯେ ଆମେ ତାଙ୍କୁ ଦର୍ଶନ କରିବାକୁ ଯାଇଥିଲୁ, ଯେ ପ୍ରଭୁଙ୍କୁ ମୁଁ ପ୍ରାର୍ଥନା କଲି ନିବେଦନ କରିଥିଲି ଯେ ମତେ ଟିକେ ଗୁରୁଦେବ ପାଖକୁ ଆପଣ ଟିକେ ସାଙ୍ଗରେ ନେଇଯିବେ। ସେତେବେଳେ ସମୟନ ପ୍ରଭୁ ଗୁରୁଦେବ ସେବା ଦାୟିତ୍ୱ ଥିଲେ, ଆଉ ଅଦ୍ୱତରୁ କହିଲା ନା କିଛି ଅସୁବିଧା ନାହିଁ ଆପଣ ଯାଆନ୍ତୁ କିଛି ମାନେ ମୁଁ କହିଲି ନା ତଥାପି ଆପଣ ଟିକେ ସାଙ୍ଗରେ ଚାଲନ୍ତୁ। ତ ଅଲଗା ଆଗରୁ ଆମେ ଜାଣିଥିଲୁ ନାମଟର ଯେହେତୁ ସେ ଦାୟିତ୍ୱରେ ଅଛନ୍ତି ନା, ସେତେବେଳେ ସେ ମାନେ ତାଙ୍କର ତରଫରୁ ଆମର ଗାଁରେ ଏସବୁ ବିଭିନ୍ନ ସମୟରେ ଆମର ସବୁ ସଂକୀର୍ତ୍ତନ ପଦଯାତ୍ରା ଏସବୁ ମାନେ ଅନୁଷ୍ଠାନ ହେଇଥିଲେ, ଆଉ ତେଣୁ ତାଙ୍କ ସହିତ ଯୋଗାଯୋଗ ଥିଲା, ଆକ୍ସେସ୍ ତାଙ୍କ ସହିତ ଆମର ଥିଲା। ତେବେ ତାଙ୍କୁ ଆମେ ତ ପ୍ରାର୍ଥନା କଲୁ, ସେ ମାନେ ବଡ ସହୃଦତା ସହିତ ବିଚାର କଲେ ଏବଂ ଆମକୁ ସାଙ୍ଗରେ ନେଇକି ଗଲେ, ଆଉ ସେତେବେଳେ ସମୟ ପ୍ରଭୁ ଭିତରେ ଥାନ୍ତି, ଗୁରୁଦେବ ମଧ୍ୟ ଥାନ୍ତି, ଆଉ ପ୍ରଭୁ ଭିତରୁ ନେଇକି ମାନେ ମୂର୍ତ୍ତି ସାକ୍ଷାତ କରିଲା ପରେ ସେସବୁ ଭାବନା କଥା ତ ସବୁ ରହିଛି। ତ ପ୍ରଣାମ କଲା ସମୟରେ ଯେ ଗୁରୁ ମହାରାଜ ମାନେ ଗୋଟିଏ କଥା ମାନେ କହିଲେ ଯୋଉଟାକି ମାନେ ଶ୍ରବଣ କରୁଛ ତ, ଏକ୍ଜାକ୍ଟ କଥା ତାଙ୍କର ଯୋଉ ଉକ୍ତି, ଶ୍ରବଣ କରୁଛ ତ ଶ୍ରବଣ ହେଉଛି ଗୋଟେ ଏତେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯେ ଏବଂ ତାକୁ ଯଦି ମାନେ ଠିକ ମାନେ ଯୋଉଟା କି ସୋର୍ସ କରୁଛନ୍ତି ମାନେ ସେଥିରେ ଆମେ ଉତ୍ସର ନ ଶୁଣିବା ଠିକ ପରମ୍ପରା ଯାହା କହିଲେ ପ୍ରଭୁ ନ ଶୁଣିବା ତାହେଲେ ଶୁଣିବା ଯୋଉ ଆମର ଗୁଣ ରହିଛି ସେ ଆମକୁ ଗୋଟିଏ ଭୁଲ ବାଟ ଆଡ଼କୁ ମଧ୍ୟ ନେଇଯିବାର ଯଥେଷ୍ଟ ସମ୍ଭାବନା ଅଛି ଏ ଭୟ ମଧ୍ୟ ରହିବା ଉଚିତ ତେଣୁ ସେ ମନେ ପକାଇଦେଇଥିଲେ ଯେ ଶ୍ରବଣ କରୁଛୁ ତ ଯେ ତାଙ୍କର ବିଶେଷ କୃପାରୁ ଯେ ବାସ୍ତବରେ ଯେ ଶୁଣିବାର ଗୁଣଟା ଯେ ଆମ ଭିତରେ ସିଏ ଡେଭଲପ୍ କରିଛନ୍ତି ଯେ ସେଇଟା ପାଇଁ ଆମେ ତାଙ୍କୁ ସ୍ମରଣ ନିତ୍ୟ ସ୍ମରଣ କରିବା କଥା ଯେ ଭାଗବତ ଶୁଣିବା ଏବଂ ସେଠି ସେ ତାଙ୍କର ପଢ଼ନ୍ତି ଯାହା ଭାଗବତ ପଢ଼ ବୈଷ୍ଣବର ସ୍ଥାନ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ ଏ କଥା ବି ଆମର ଭୁଲିଯିବା କଥା ନୁହେଁ ପୁଣି ବି ସେ ପଦର ଅଛି ଚୈତନ୍ୟର ଭକ୍ତମାନ ନିତ୍ୟ କର ସଙ୍ଗ ତେବେ ପାଇବ ଭାଗବତ ସିଦ୍ଧାନ୍ତ ତରଙ୍ଗ ତେବେ ଆମେ ଯେଉଁ ବର୍ତ୍ତମାନ ଶୁଣିଲେ ଆମେ ଶୁଣିବା ପୂର୍ବରୁ ସ୍ମରଣ କରିଥିଲେ ଯେ ଶୁଣିବା ବେଳେ ମଧ୍ୟ ଆମର ଏ ମନର ଚଞ୍ଚଳତା ଆମକୁ ସବୁବେଳେ ପାଖାପାଖି ଅଛି କାରଣ କୃଷ୍ଣଙ୍କୁ ଅର୍ଜୁନ ମଧ୍ୟ କହିଛନ୍ତି ଚଞ୍ଚଳଙ୍ଗୀ ମନ କୃଷ୍ଣ ତେଣୁ ମନର ଚଞ୍ଚଳତା ବଶତ ଯେ ମାନେ ଏଠାରେ ସମବେତ ହେଇଥିଲେ ବି ମନ ସବୁ ପଦକୁ ଧରିପାରେ ନାହିଁ ଏହା ସତକ ମିଛ ପ୍ରଭୁମାନେ ସମସ୍ତେ ସତ କହୁଛନ୍ତି ତା ସମସ୍ତେ ଆମେ ହାତ ଟିକେ ଧରିବା ସତକ ମିଛ ମାନେ ମନ ସବୁ କଥାକୁ ବର୍ତ୍ତାଙ୍କର ସବୁ କଥାକୁ ଧରିପାରେ ନାହିଁ ଏହା ନିଶ୍ଚୟ ସତ କାରଣ ଗୋଟେ ଛୋଟିଆ କଥା ଅଛି ଯେ ମନ ଏମିତି ଗୋଟେ ଛୋଟ ପିଲା ହରି କିନ୍ତୁ ଗୋଟେ ବୃଦ୍ଧ ଲୋକଟିଏ ଭକ୍ତ ଲୋକ ସେ ଭାଗବତ ଶ୍ରବଣ ସ୍ଥଳକୁ ଯାଇପାରୁନାହାନ୍ତି ତାଙ୍କର ଯିବା ପାଇଁ ତାଙ୍କ ନାତିକୁ ସାଙ୍ଗରେ ଆଣୁଛନ୍ତି ନାତିର କାମ କିନ୍ତୁ ଜେଜେଙ୍କୁ ନେଇ ଆସି ବସେଇଦେବେ ନାତି ଯାଇକିରି ପ୍ରକାରେ ଖେଳିବେ ଖେଳିଲା ପରେ ସରିଲା ପରେ ପୁଣି ନାତି ଜେଜେଙ୍କୁ ନେଇଯିବେ ଏହାର ତାତ୍ପର୍ଯ୍ୟ ହେଉଛି ଯେ ଏ ଶରୀରକୁ ଆମେ ନେଇ ଆସୁଛେ ଭାଗବତ ସ୍ଥଳରେ ଉପସ୍ଥାପନ କରୁଛେ ନିଜକୁ ନିଜର ଶରୀରକୁ ଏଠି ଉପସ୍ଥିତ କରୁଛେ କିନ୍ତୁ ନାତି ଭଳି ମନଟି ଯାଇ ପ୍ରକାରେ ଖେଳି ବୋଲି ପ୍ରୟ ଆସୁଛି ଭାଗବତ ସରିଲା ପରେ ପୁଣି ଅଜା ନାତି ଯାଉଛନ୍ତି ନାତି ହେଉଛନ୍ତି ମନ ଆଉ ଅଜା ହେଉଛନ୍ତି ଶରୀର ତେଣୁ ଆମେ ମଧ୍ୟ ଏମିତି ଫେରିଯାଉଛେ ଫେରିଯାଉଛେ ମାନେ ଆଉ କ'ଣ ମନରେ ଅଛି କ'ଣ ରହି ଆମର ସ୍ମରଣ ଆସୁନି ତେବେ ପ୍ରଭୁମାନେ ଆପଣ ଭକ୍ତମାନେ ତେଣୁ ଆମର ମଧ୍ୟ ସେ ଗୁଣ ଯେ ନିଶ୍ଚିତ ନାହିଁ କହିପାରିବା ନାହିଁ ଆଚ୍ଛା ତେଣୁ ମୁଁ ଶୁଣିବା ଭିତରେ ଆମର କେତେ ସ୍ମରଣ ଅଛି କିଏ କେତେ ଧ୍ୟାନର ସହିତ ଶୁଣିଛନ୍ତି ସେ ବିଷୟରେ ଆମେ ଗୋଟିଏ ଦୁଇଟି ସ୍ମରଣ କରି ପଚାରିବା ଆମର ବି କେତେ ସ୍ମରଣ ଅଛି ତେବେ ଗୋଟିଏ କଥା ପଚାରିବା ପ୍ରଥମେ ଯେ ଯୋଉ ପ୍ରଭୁ କହିଛନ୍ତି ଯେ ଆମର ପନ୍ଥା ରହିଛି ଆରୟ ପନ୍ଥା ଅବୟ ପନ୍ଥା ଏଟା ମୁଁ କହିଥାନ୍ତି ପଚାରିଥାନ୍ତି ପ୍ରଶ୍ନରେ ତେବେ ଏଇ ଯେ ଆମେ ଯୋଉ ପନ୍ଥାରେ ଆସୁଛେ ପ୍ରଶ୍ନ ହେଉଛି ଆମର ସେଟା କୋଉ ପନ୍ଥା ମାନେ ମାନେ ସମସ୍ତଙ୍କୁ ଆମର ଏ ପ୍ରଶ୍ନ ତେବେ ଜଣେ ଯଦି ହାତ ଟିକେ ଆମେ ତାଙ୍କୁ ନିର୍ଦ୍ଦିଷ୍ଟ ପଚାରିବା ଠିକ ଅଛି ଆପଣଙ୍କୁ ବହୁତ ଧନ୍ୟବାଦ ଆପଣ କୁହନ୍ତୁ କୋଉ ପନ୍ଥାଟା ପରମ୍ପରା ପନ୍ଥା ଠିକ ଅଛି ଏ ଯୋଉ ଆରୋହ ପନ୍ଥା କ ହେଉଛି ଅଭୟ ପନ୍ଥା ଆପଣ କୋଉଥିରେ ଟିକ ଚିହ୍ନ ମାରିବେ ଆରୋହ ପନ୍ଥା ଅବରୋହ ପନ୍ଥା ଆରୋହ ପନ୍ଥା ମାନେ ଯୋଉଟା କି ହେଉଛନ୍ତି ଆସେଣ୍ଡିଂ ଅର୍ଡର ଆରୋହ ଆରୋହ ମାନେ ନିଜର ବୁଦ୍ଧି ବଳ ପ୍ରୟୋଗ କରି ନିଜେ କୌଣସି ପନ୍ଥା ତିଆରି କରିକି ମାନେ ଭଗବାନଙ୍କୁ ପାଇବାର ଉପାୟ ଆଉ ଅବରୋହ ପନ୍ଥା ମାନେ ଯାହା ପୂର୍ବରୁ ଅଛନ୍ତି ସେ ପନ୍ଥାକୁ କେବଳ ମାତ୍ର ଗ୍ରହଣ କରିବା ତେଣୁ ଆପଣ ବର୍ତ୍ତମାନ ଏଇ ଶ୍ରବଣରୁ କଣ ସେଠି ବୁଝିଲେ ଯେ ଆରୋହ ପନ୍ଥା କି ଅବରୋହ ପନ୍ଥା ଆମେ ଯୋଉ ପନ୍ଥାରେ ଆସୁଛେ ଧନ୍ୟବାଦ ସେ ତାଙ୍କର ଉତ୍ତର ପାଇଁ ଆମେ ସମସ୍ତେ କରତାଳି ମାଧ୍ୟମରେ ତାଙ୍କ ବିଶ୍ୱାସ କରିବା ସେ ଅଗୌରବ ପନ୍ଥା ସେଥିପାଇଁ ଏଇ ଆମର ଚତୁର୍ଥ ଅଧ୍ୟାୟରେ ଗୀତାରେ ପ୍ରଭୁ କହିସାରିଛନ୍ତି ଯେ ଇମଂ ରାଜସ ବିଦୁଷ ଏବଂ ରାଜସ ଅଭିଦୁ ପରମ୍ପରା ପ୍ରାପ୍ତଂ ରାଜସ୍ୱ ସକଳାନେହ ମତଂ ଯୋଗନସ୍ଥ ପରନ୍ତବ ତୃତୀୟ ଶୋକରେ ଭଗବାନ କହୁଛନ୍ତି ଯୋଗ ପ୍ରତ ପୁରାତନ ଭକ୍ତ ଅସୀମେ ସଖା ଚଇତି ରହସ୍ୟ ହେତୁ ଉତ୍ତମ କହୁଛନ୍ତି ଯେ ସେଇ କଥା ଯେ ଆଗରୁ କହିଥିଲି ତୁ ଶୁଣି ଶୁଣି ଆସିଥିଲେ ଆଜି ତୁମର ଗୋଟେ ସୌଭାଗ୍ୟ ଯେ ତୁମେ ଆଜି ମୁଁ ତୁମକୁ ସେଇ କଥା କହୁଛି ଶୁଣିବା ପାଇଁ କହୁଛି ଏଠି ଅର୍ଜୁନ ମଧ୍ୟ ଏଇ ଯେ ପ୍ରଶ୍ନ ଉତ୍ତର ନାହିଁ କି ପ୍ରଶ୍ନୋତ୍ତର କଥା ଆସିନା ପରୀକ୍ଷିତ ପ୍ରଶ୍ନ ପଚାରୁଛନ୍ତି ଅର୍ଜୁନ ଗୋଟେ ଚତୁର୍ଥ ପ୍ରଶ୍ନ ପଚାରୁଛନ୍ତି
परं भवतो जन्म परं जन्म विवश्यतः कथम एतत् विदानीयं तम आदि प्रत्यवान इति ଦେଖନ୍ତୁ ମାନେ ପ୍ରଶ୍ନ ମାନେ ଅର୍ଜୁନଙ୍କୁ ବିଶ୍ୱାସ ଆସିଲାନି ଯେ ମାନେ କୃଷ୍ଣ ଆମ ସାଙ୍ଗରେ ତ ଏଇ ବସୁଛନ୍ତି ଉଠୁଛନ୍ତି ତାଙ୍କ ସହ ଆମେ କେତେ ହସଖୁସି କଥାବାର୍ତ୍ତା ହଉଛୁ ଆଉ କେତେ ସିଏ ଆମକୁ ମଧ୍ୟ ମଜା ଫଟା କରୁଛନ୍ତି ଆମେ ତାଙ୍କ ସହ ହଉଛୁ ତେବେ ସିଏ କଣ ଏଇ ସୂର୍ଯ୍ୟ ଦେବତା ବିଭୂଷଣ କହିଲେ ପୁଣି ବିଭୂଷଣ ଯେମିତି ମନ ଇଚ୍ଛା କହି ସବୁ କଥା ଯଦି ଆସିଲା କେମିତି ସମ୍ଭବ ତ କଥା ଆମେ ତା ତୁମେ ଜାଣିଆ ତ ମାଧବ ପ୍ରତିଭାନିତି ତ ମୁଁ କେମିତି ଜାଣିବି ଯେ ପ୍ରଶ୍ନ ଅର୍ଜୁନ କର ମୁଁ କେମିତି ଜାଣିବି କଥମ ଏଦତ୍ ବିଜାଣିଆ ତ ମାଧବ ଆପଣ ଆଗରୁ ହଁ ଏଟା କହୁଥିଲେ ବୋଲି ପ୍ରତ୍ୟବାନୀତି ଦେଖନ୍ତୁ କେତେ ସୁନ୍ଦର କଥା ଅର୍ଜୁନ କୃଷ୍ଣଙ୍କ ମଧ୍ୟରେ ସମ୍ମ ଯୋଉ ଆଲୋଚନା ଆମ ଆମମାନଙ୍କ ପାଇଁ ଶ୍ରବଣୀୟ ତେଣୁ ଭଗବାନ ପୁଣି ପଞ୍ଚମ ଶୋକରେ ଏ କଥା ପୁଣି କହୁଛନ୍ତି କଣ କହୁଛନ୍ତି ନା ପରଂ ଭବତ ଜନ୍ମ ପରଂ ଜନ୍ମ ବହୁନି ମେ ବତିତାନି ଜନ୍ମାନି ତବ ଚାର୍ଜୁନ ତାନ୍ୟହଂ ବେଦ ସର୍ବାଣୀ ନତଂ ବ୍ୟଥା ପରନ୍ତପ ପରନ୍ତପ ହେ ଶତ୍ରୁ ଦମନକାରୀ ଅର୍ଜୁନ ଯେ ମାନେ କହୁଛନ୍ତି ଯେ ବହୁନି ମେ ବତିତାନି ଜନ୍ମାନି ବହୁନି ଜନ୍ମାନି ବତିତାନି ବହୁତ ଜନ୍ମ ଏମିତି ଆମେ ବିତେଇ ଯାଇଛେ ଯେ ସେ ସମସ୍ତ ତମର ମନେ ନାହିଁ ମୋର କିନ୍ତୁ ମନେ ଅଛି ଏଇ ହଉଛି ଯୋଉ କହିଲେନି କି ଭଗବାନଙ୍କର ଅଭିତୟ ଆଉ ଜୀବନ ଭିତରେ କଣ ପାର୍ଥକ୍ୟ ରହିଛି ଯେ ବର୍ତ୍ତମାନ ଆମେ ବର୍ତ୍ତମାନ ଯଦି ପ୍ରଶ୍ନ ପଚାରିବା ଆସିଲେ ରାଧାଗୋବିନ୍ଦ ଶଙ୍କର ମହାଜଙ୍କୁ ଗୁରୁତ୍ୱ ଦେଇ କହନ୍ତି ଯେ ଏଇ ସମୟରେ ଗତକାଲି ଆମେ କୋଉଠି ଥିଲେ ଆମର ଯଦି ପ୍ରଶ୍ନ ପଚାରିଯାଏ ଆମର ମନେ ନଥିବ ସତ କି ନାହିଁ ଏଇ ସମୟରେ ଆମେ ଗତକାଲି କୋଉଠି ଥିଲେ ଖାଲି କଣ ଭାବୁଥିଲେ ତ ସେ ତ ଆମର ମାନେ ମାନେ ବାହାରେ ବୁଝିବାର ବାହାରେ କୋଉଠି ଥିଲେ ମନେ ପଡ଼ିବନି ତ ସେଠି କହିଲେ ଯେ ବହୁନି ମେ ବ୍ୟତୀତାନି ଜନ୍ମାନି ତବଚାର ଜୁନ ତାନ ବେଡ଼ସର୍ବାଣୀ ସେ ସମସ୍ତଙ୍କ ଜାଣିଛି କିନ୍ତୁ ନକ୍ତ ବେତନ ପୁରନ୍ତ ହବ ଏ କଥା କହିଦେଲେ ପୁଣି କହୁଛନ୍ତି ନା ଯେତେବେଳେ ଯେ ଏଇ କଥା ଅର୍ଜୁନ ଶୁଣୁଛନ୍ତି ଅର୍ଜୁନ ମାନେ ବଡ ଆଶ୍ଚର୍ଯ୍ୟ ହେଉନି ଏତେ କଥା ପୁଣି ମୁଁ ତାଙ୍କ ସହିତ ସମୟ ଅତିବାହିତ କରିଛି ତେବେ ଯାହା ହଉ ଆମର ମୂଳ କଥାକୁ ଆସିବା ଯେ ଶୁଣିବାଟା ଯେତେବେଳେ ଆମର ନିର୍ଦ୍ଦିଷ୍ଟ ଯାହା କହିଲେ ଅଭୟ ପନ୍ଥା ଅଭୟ ପନ୍ଥା ମାନେ ଯିଏ ମାନେ ଭଗବାନଙ୍କୁ ପାଇବାର ଭଗବାନଙ୍କୁ ବୁଝିବାର ଯିଏ ପ୍ରକୃତରେ ଯିଏ ବାଟ ଜାଣନ୍ତି ତାଙ୍କ ପାଖରେ ଯଦି ଆମର ସୌଭାଗ୍ୟବଶତଃ ଆମର ଦୁର୍ଭାଗ୍ୟ ଯଦି କଟିବ ତାହେଲେ ତାଙ୍କର ଦର୍ଶନ ସାକ୍ଷାତ ଆମର ହବ ବ୍ରହ୍ମାଣ୍ଡ ଭ୍ରମିତେ କୋଣ ଭାଗ୍ୟବାନ ଥିବ ଗୁରୁକୃଷ୍ଣ ପ୍ରସାଦେ ପାଏ ଭକ୍ତିଲତା ବିଜ ତେଣୁ ଆମର ତାଙ୍କ ସାକ୍ଷାତ ହବ ତେଣୁ କଥା ତାତ୍ପର୍ଯ୍ୟ ପଡିଛି ଯେ ତାଙ୍କ ଭଳି ସାଧୁଙ୍କ ସହିତ ଦର୍ଶନ ନ ହବ ତାହେଲେ ଏଠି ମଧ୍ୟ ବହୁତ ସାଧୁ ଅଛନ୍ତି ଯିଏକି ଏଇ ପରମ୍ପରାରେ ଆସୁନାହାନ୍ତି ପ୍ରଭୁ ସତର୍କ କରିଦେଲେ ଯେ ପରମ୍ପରାରେ ନ ଶୁଣିଲେ ତତ୍ତ୍ୱତା ପୁଣି ଭୁଲ ହେଇଯିବ ତତ୍ତ୍ୱତ ଭଗବାନ କହିଲେ ନା ଜନ୍ମ କର୍ମ ତମେ ଦିବ୍ୟମ ଏ ବୋଝ ବ୍ୟତୀତ ତତ୍ତ୍ୱା ଦେହ ପୁନର୍ଜନ୍ମ ନାଇକି ମା ଆମେ ଶୁଣୁ ସେ କଥା ହଉଛି ସମସ୍ତେ ଆମେ ଏଥିପ୍ରତି ଧ୍ୟାନ ନେବା ଯେ ଶୁଣିବା କି ପ୍ରକାର ଭାବରେ ଯେ ଉତ୍ତମ ଯେ କି ସାଧୁ ଯେ କି ହଉଛନ୍ତି ଠିକ ଭାବରେ ପରମ୍ପରା ଆସୁଛନ୍ତି ସେ ହଉଛନ୍ତି ଆମର ପ୍ରକୃତରେ ଆମର ଦିଗ୍ଦର୍ଶକ ଆଚ୍ଛା ଏଇଠି ଆଉ ଗୋଟିଏ ପ୍ରଶ୍ନ ଦୁଇଟି ଆଉ ଗୋଟିଏ ପ୍ରଶ୍ନ ପଚାରିଥିଲି ଆଉ ଦୁଇଟି ପ୍ରଶ୍ନ ଅଛି ଗୋଟିଏ ମଝି ପ୍ରଶ୍ନ ହଉଛି ଯେ ଏଇ ଯୋଉ ଆମର ଆମେ ପନ୍ଥାରେ ଅଛନ୍ତି ଏ ପ୍ରଶ୍ନ ଅବଶ୍ୟ ତାଙ୍କ ପଢିବା ମାନେ କହିବା ଭିତରେ ପ୍ରଭୁ ପଡ଼ିନଥିଲେ ସେ କୋଉ ପନ୍ଥା ଆମର ଏଇଟା କୋଉ ସମ୍ପ୍ରଦାୟ ଆମର ଯୋଉ ସମ୍ପ୍ରଦାୟରେ ଆମେ ଆସୁଛୁ ଆମର ମାନେ କହିବେ ବସନ୍ତ ରାଜ ପ୍ରଭୁ କହିବେ ବ୍ରହ୍ମା ମାଧବ ଗୁଡ଼ିଏ ସମ୍ପ୍ରଦାୟ ଠିକ ଅଛି ଧନ୍ୟବାଦ ସମସ୍ତେ ତାଙ୍କର ଉତ୍ତର ପାଇଁ ଆମେ ତାଙ୍କୁ ଆଚ୍ଛା ଆଉ ତୃତୀୟ ପ୍ରଶ୍ନ ହଉଛି ଗୋଟିଏ ଯେ ପ୍ରଭୁ କହିଛନ୍ତି ବାରମ୍ବାର କହିଛନ୍ତି ଯେ ଭଗବାନଙ୍କର ନାମ ଆଉ ଭଗବାନଙ୍କ ଭିତରେ ପାର୍ଥକ୍ୟ କିଛି ନାହିଁ ସେ ଶୋକଟି ସେ କହିଛନ୍ତି ଯେ ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ନିତ୍ୟ ଶୁଦ୍ଧ ପୂର୍ଣ୍ଣ ମୁକ୍ତ ଅଭିନ୍ନତମ ନାମ ନାମିନ ପ୍ରଭୁଙ୍କର କଥା ଥିଲା ଯେ ଭଗବାନଙ୍କର ନାମ ଏବଂ ତାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ତଥାପି ଆଚାର୍ଯ୍ୟମାନେ କହିଛନ୍ତି ଯେ ପାର୍ଥକ୍ୟ କିଛି ଅଛି ଅଛି ନା କଣ ତ ସେ ପାର୍ଥକ୍ୟଟା କଣ ଅଛି ଏ ହଉଛି ପ୍ରଶ୍ନ ଏ ପ୍ରଶ୍ନର ଉତ୍ତର କିଏ ଦେବେ ହଁ ପ୍ରଭୁ କୁହନ୍ତୁ ଆପଣ
ବନ୍ଦେ ଭଗବାନ ତଫାତ ହେଉଛି ସେ ହେଉଛି ବିଷୟ
ଏ ପ୍ରଶ୍ନର ଉତ୍ତର ପ୍ରଭୁ ଠିକ ହେଲା ନାହିଁ ନାମ ନାମୀ ଭିତରେ ଅଭିନ୍ନ ପାର୍ଥକ୍ୟ ନାହିଁ କିନ୍ତୁ ଗୋଟିଏ ପାର୍ଥକ୍ୟ ଅଛି ସୁନ୍ଦର କଥା ତାକୁ ଉଦାହରଣ ଦେଇ ପ୍ରଭୁ ମଧ୍ୟ କହିଛନ୍ତି ରାମଚନ୍ଦ୍ର ମହାପ୍ରଭୁ ଟିକେ ସାହାଯ୍ୟ କରୁଛି ଯେ ରାମଚନ୍ଦ୍ର ମହାପ୍ରଭୁଙ୍କର ଉଦାହରଣ ଦେଇକି କହିଛନ୍ତି ଯେ ପାର୍ଥକ୍ୟ ଟିକେ କଣ ଭଗବାନ ଏବଂ ତାଙ୍କ ନାମ ଭିତରେ କୌଣସି ପାର୍ଥକ୍ୟ ନାହିଁ ନାମ ନାମ ଅଭିନ୍ନ କିନ୍ତୁ ମାନେ ରସ ଆଚାର୍ଯ୍ୟ
ଭଗବାନ ନାମ ଭିତରେ ଭଗବାନଙ୍କର ଯେତେ ଶକ୍ତି ଅଛି ସେଗୁଡା ତା ଭିତରେ ସଂଚାରିତ
କରୁଛନ୍ତି ମଧ୍ୟ ଠିକ ହେଲାନି ଉତ୍ତର ଆପଣ ଧନ୍ୟବାଦ ଉପର କିନ୍ତୁ କହୁଛନ୍ତି ଭଲ କଥା ଆଚ୍ଛା ଇଏ ପ୍ରଭୁ ଯିଏ ନ ଆସିଛନ୍ତି ତାଙ୍କୁ ଆମ ପଛରେ ସେ ହାତ ଦେଖୁଛନ୍ତି ତାଙ୍କୁ କହିବେ କୁହନ୍ତୁ ଆପଣ
ନାମ ଆଉ ନାମୀ ଅଭିନ୍ନ କିନ୍ତୁ ନାମ ହଉଛି ନାମୀଙ୍କ ଠାରୁ ଶକ୍ତିଶାଳୀ
ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ଆଚ୍ଛା ଏଇ ଯୋଉ ମାନେ ପ୍ରଭୁ କହିବା ପରେ ଯଥାର୍ଥତା ପ୍ରତିପାଦନ କରିଛନ୍ତି ସେ ଉଦାହରଣ କି ଜଣେ କୁହନ୍ତୁ ମାନେ ଏ ଉଦାହରଣ ସେ କଣ ଦେଇକିରି ପ୍ରତିପାଦନ କରିଲେ ଆମକୁ
ହନୁମାନ ରାମଚନ୍ଦ୍ରଙ୍କର ନାମ ନେଇକିରି ଲଙ୍କାକୁ ଡେଙ୍ଗି ପଳେଇଥିଲେ କିନ୍ତୁ ରାମଚନ୍ଦ୍ର ସ୍ୱୟଂ ସେତୁବନ୍ଧକ ନିର୍ମାଣ କରି ଲଙ୍କା
ତେଣୁ ନାମ ହଉଛି ଭଗବାନଙ୍କର ଠାରୁ ଭଗବାନ ନାମ ହଉଛି ବହୁତ ଶକ୍ତିଶାଳୀ ନା କଣ ଆଚ୍ଛା ଠିକ ଅଛି ବର୍ତ୍ତମାନ ଆମର ଉପସ୍ଥିତ ଅଛନ୍ତି ଶ୍ରୀମଦ ଅଦ୍ୱୈତ ଆଚାର୍ଯ୍ୟ ଦାସ ପ୍ରଭୁଜୀ ଆମେ ତାଙ୍କୁ ପ୍ରାର୍ଥନା କରିବା ସେ ତାଙ୍କର ବକ୍ତବ୍ୟ କିଶମ ଦେବେ ଆମର ସଭାପତି ଆଉ କିଛି ଅଛନ୍ତି ଆମ ପାଇଁ
ହରେ କୃଷ୍ଣ ଆଜି ଆମେମାନେ ଶୁଣିଲେ ଦୁଇ ଜଣ ବକ୍ତାଙ୍କ ଠାରୁ ଶ୍ରୀମଦ ଭାଗବତ ଏବଂ ବହୁତ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ଆମେ ଶ୍ରବଣ କଲେ ଏହା ଆମମାନଙ୍କ ପାଇଁ ନିଶ୍ଚିତ ଭାବରେ ଉପାଦେୟ ତେଣୁ ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ଆମେ ଆଲୋଚନା କରିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ଆମେ ଗତ ରବିବାର ଦିନ ଆମେ ଭୁବନେଶ୍ୱର